वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम तृतीय स्कंद द्वादश अध्याय श्लोक 9 इति इति तस्य वचः पद्मो भगवान् परिपालयन् अभ्यधात् भद्रया वाचा मारोदि तत्करोमि ते इति तस्य वच पद्मो भगवान् परिपालयन् अभ्यदात् भद्रया वाचा मारोदिस्तत्करोमि ते। इति तस्य वच पद्मो भगवान् परिपालयन् अभ्यदात् भद्रया वाचा मारोदिस्तत्करोमि ते। इति तस्य वच पद्मो भगवान् परिपालयन् अभ्यदात् भद्रया वाचा मारोदि तत्करोमि ते। शब्दन बाद इति ए परिभावरे तस्य ताहंकर वचः अनुरोध पद्म पद्मरु जात होइतिबा ब्रह्मा भगवान शक्तिशाली परिपालयन अनुरोध रक्षा करी अभ्यधात शांत कराइले भद्रया भद्र भावरे वाचा कथा मारोदि ही कांद नाही तत् तहा करोमि मु करिवि ते तुम्हें जहाँ इच्छा करिच। अनुवाद पद्मजोनी ब्रह्मा जेकि अत्यंत शक्तिशाली से कुमारंकर ये वाक्य प्रतिपालन पूर्वक सांत्वना दे कहिले हे वत्स क्रंदन कर नहीं तुम्हार ये वांछा मु परिपूर्ण कर दौची। गत काल ये सब आम पाठ कर देते कारण हेतु भावार्थ नहीं आम 11 श्लोक पर्यंत करते कि आउ थे पाठ करवा 11 श्लोक पर्यंत भावार्थ नहीं तो 11 श्लोक भावार्थ अच्छे तेनालीराम कल 12 श्लोक आलोचना करवा आज ये सब आलोचना करदे आउ थे तेणु 10 श्लोक जद्रोधि सुरश्रेष्ठ सोद्वेग इव बालक ततस्ताम अभिधास्यन्ति नामना रुद्र इति प्रजा। अर्थात तत्परे श्री ब्रह्मा जी कहले हे सुरश्रेष्ठ जेहेतु तुम्हें एक बालक सदृश उत्कंठित हो रोदन कल तेणु प्रजागण व लोक मैंने तुमको रुद्र यही नाम आह्वान करेंगे। ये श्लोक कौन से भावार्थ नहीं परवर्ती श्लोक 11 पाठ करवा रुधि इंद्रियाणी असुर व्योम वायुर अग्निर जलंग मयि सूर्य चंद्र तपश्चैव स्थानान्यग्रे कृतानि ते। अर्थात हे वत्स हृदय इंद्रिय प्राण वायु आकाश वायु अग्नि जल पृथ्वी सूर्य चंद्र एवं तपस्या ये समस्त स्थान मु तुम्हें पूर्वर स्थिर कर रखी। ये श्लोक भावार्थ में श्री प्रभुपाद महाराज कहते ब्रह्मांकर भ्रूजुगल मध्य क्रोध फल रुद्रंकर उत्पत्ति बड़ा तात्पर्यपूर्ण अटे से रुद्र तमगुण किसी स्पर्श लाभ करी रजगुण ही उत्पन्न। श्रीमद्भगवद्गीता तृतीय अध्याय 37 श्लोक रुद्र विधान विधिकर्ता वर्णना कराई क्रोध काम व कामनार जात जहाँकि रजगुण समुद्भव व रजगुणर फल अटे जितेबाला काम तृष्णा पूर्ति लाभ न करे से क्रोध जात हुए यह बद्ध जीवर एक महान शत्रु अटे। यही महान पापपूर्ण और शत्रुभावपन्न रजगुण अहंकार नाम प्रतिभात हुए अर्थात यहाँ फल व्यक्ति निज को सर्वो सर्वे सर्वा भावे ଯେଉଁ ବଦ୍ଧଜୀବ ସମ୍ପୂର୍ଣ୍ଣ ରୂପେ ଭୂତ ପ୍ରକୃତିର ନିୟନ୍ତ୍ରଣାଧୀନରେ ଅଛି ତାହାର ଏହି ପ୍ରକାର ଅହଙ୍କାର ଭାବାପନ୍ନ ମନୋବୃତ୍ତିକୁ ଶ୍ରୀମଦ୍ ଭଗବତ ଗୀତାରେ ମୂର୍ଖାମୀ ବୋଲି କୁହାଯାଇଅଛି। ହୃଦୟରୁ କ୍ରୋଧଜାତ ହୁଏ, ଏ ଅହଙ୍କାର ଭାବାପନ୍ନ ମନୋବୃତ୍ତି ହୃଦୟରେ ଥିବା ରୁଦ୍ର ବିଧିର ପ୍ରକାଶ ଅଟେ। ଏ କ୍ରୋଧ ହୃଦୟରେ ଦେଖାଦିଏ ଏବଂ ପରେ ହସ୍ତ ପାଦ ଚକ୍ଷୁ ଆଦି ଇନ୍ଦ୍ରିୟମାନଙ୍କରେ ପ୍ରକାଶ ପାଏ। ଯେତେବେଳେ କୌଣସି ବ୍ୟକ୍ତି କ୍ରୋଧାନ୍ୱିତ ହୁଏ ସେତେବେଳେ ସେ କ୍ରୋଧକୁ ସେ ଆରକ୍ତ ଚକ୍ଷୁ ସାହାଯ୍ୟରେ ପ୍ରକାଶ କରେ ଏବଂ ବେଳେବେଳେ ସେ ବଦ୍ଧ ମୁଷ୍ଟି କିମ୍ବା ପଦପ୍ରହାର ଦ୍ୱାରା ସେ କ୍ରୋଧକୁ ମଧ୍ୟ ପ୍ରକାଶ କରେ। ରୁଦ୍ର ବିଧିର ଏ ପ୍ରକାଶକୁ ଜଣାଯାଉଛି ଯେ ଏସବୁ ସ୍ଥାନରେ ରୁଦ୍ର ଅବସ୍ଥାନ କରିଛନ୍ତି। ଯେତେବେଳେ ବ୍ୟକ୍ତି କ୍ରୋଧାନ୍ୱିତ ହୁଏ ସେତେବେଳେ ସେ ଦୀର୍ଘ ଶ୍ୱାସ ତ୍ୟାଗ କରେ ଏବଂ ଏହିପରି ଭାବରେ ରୁଦ୍ର ପ୍ରାଣବାୟୁରେ ବା ଶ୍ୱାସ ପ୍ରଶ୍ୱାସରେ କ୍ରିୟାରେ ଥିବାର ଜଣାଯାଆନ୍ତି। ଯେତେବେଳେ ଆକାଶ ଘନ ମେଘାଚ୍ଛନ୍ନ ହୋଇଯାଏ ଏବଂ ଘଡ଼ଘଡ଼ି ସାହାଯ୍ୟରେ କ୍ରୋଧର ଗର୍ଜନ କରେ ଏବଂ ଯେତେବେଳେ ବାୟୁ ପ୍ରବଳ ବେଗରେ ପ୍ରଭାବମାନ ହୁଏ ସେତେବେଳେ ରୁଦ୍ର ବିଧି ପ୍ରକାଶିତ ହୁଏ ଏବଂ ସେହିପରି ଯେତେବେଳେ ସମୁଦ୍ରର ଜଳ ବାତ୍ୟା ପ୍ରଭାବରେ ଆନ୍ଦୋଳିତ ହୁଏ ସେତେବେଳେ ଏହା ରୁଦ୍ରଙ୍କର କ୍ରୋଧ ପ୍ରକାଶ କରେ। ସାଧାରଣ ଲୋକ ପକ୍ଷରେ ଏହା ଅତ୍ୟନ୍ତ ଭୀତିପ୍ରଦ ଅଟେ। ଯେତେବେଳେ ଅଗ୍ନି ପ୍ରଦୀପ୍ତ ହୋଇ ଉଠେ ସେତେବେଳେ ମଧ୍ୟ ଆମେ ରୁଦ୍ରଙ୍କର ପ୍ରକାଶକୁ ଅନୁଭବ କରିପାରୁ ଏବଂ ଯେତେବେଳେ ପୃଥିବୀରେ ପ୍ଲାବନ ସୃଷ୍ଟି ହୁଏ ସେତେବେଳେ ମଧ୍ୟ ଆମେ ବୁଝିପାରୁ ଯେ ଏହା ରୁଦ୍ରଙ୍କର ଏକ ପ୍ରକାଶ ଅଟେ। ଏ ପୃଥିବୀରେ ଏପରି ଅନେକ ଜୀବ ଅଛନ୍ତି ଯେଉଁମାନେ ବରାବର ରୁଦ୍ରଭାବ ପ୍ରକାଶ କରନ୍ତି। ସର୍ପ, ବ୍ୟାଘ୍ର ଓ ସିଂହ ଏମାନେ ସର୍ବଦା ରୁଦ୍ରଭାବରେ ପ୍ରକାଶ କରନ୍ତି। ବେଳେବେଳେ ଅତ୍ୟଧିକ ରୌଦ୍ରତାପ ଯୋଗୁଁ କେତେକ ଲୋକ ମୂର୍ଚ୍ଛା ଯିବାର ଦେଖାଯାଆନ୍ତି ଏବଂ ବେଳେବେଳେ ଚନ୍ଦ୍ରଙ୍କର ଅତ୍ୟନ୍ତ ଶୀତଳତା ହେତୁ କେହି ସନ୍ନିପାତ ଅନୁଭବ କରିଥିବାର ଜଣାଯାଆନ୍ତି। ଏହିପରି ଅନେକ ମୁନି ଋଷି ଦେଖାଯାଆନ୍ତି ଯେଉଁମାନେ ତପଶକ୍ତିରେ ବଳିଆନ ହୋଇଥାନ୍ତି ଏବଂ ଏପରି ଅନେକ ଯୋଗୀ ଦାର୍ଶନିକ ଓ ସନ୍ନ୍ୟାସୀ ଅଛନ୍ତି ଯେଉଁମାନେ ବେଳେବେଳେ ସେମାନଙ୍କର ଲବ୍ଧ ଶକ୍ତି ପ୍ରକାଶ କରନ୍ତି ଯାହାକି ରଜୋ ତମଗୁଣ ସହିତ ମିଶ୍ରିତ କ୍ରୋଧ ବା ରୁଦ୍ର କ୍ରିୟା ଅଟେ। ମହାଯୋଗୀ ଦୁର୍ବାସା ଏହି ରୁଦ୍ରଭାବ ଦ୍ୱାରା ପ୍ରଭାବିତ ହୋଇ ମହାରାଜ ଅମ୍ବରୀଶଙ୍କ ପ୍ରତି କ୍ରୋଧ ପ୍ରକାଶ କରିଥିଲେ ଏବଂ ଏକ ବ୍ରାହ୍ମଣ ବାଳକ ବା ବ୍ରହ୍ମଚାରୀ ମହାରାଜ ପରୀକ୍ଷିତଙ୍କୁ ଅଭିଶାପ ପ୍ରଦାନ କରି ରୁଦ୍ରଭାବ ପ୍ରକାଶ କରିଥିଲେ। ଭଗବତ ଭକ୍ତି ଭାବନା ନ ହୋଇଥିବା ବ୍ୟକ୍ତିଗଣ ଯେତେବେଳେ ରୁଦ୍ରଭାବ ପ୍ରଦର୍ଶନ କରନ୍ତି ସେତେବେଳେ କ୍ରୋଧାନ୍ୱିତ ବ୍ୟକ୍ତି ତା'ର ଉନ୍ନତ ସ୍ଥିତିରୁ ଅଧଭୁକ୍ତ ହୁଏ। ଏହା ନିମ୍ନମତେ ଶ୍ରୀମଦ୍ ଭାଗବତରେ ସ୍ୱୀକୃତ ହୋଇଅଛି। ଜେନିୟରେ ବିନ୍ଦାକ୍ଷ ବିମୁକ୍ତ ମାନ୍ୟାସ ତ୍ୟସ୍ତଭାବାଦ ବିଶୁଦ୍ଧ ବୁଦ୍ଧୟ ଆରୁହ୍ୟ ପୃଚ୍ଛ୍ରେଣ ପରଂ ପଦଂ ତଥା ପଦନ୍ତି ଅଧ ଅନାଦ ଯୁଷ୍ମଦଂଗ୍ରହ। ଭାଗବତମ ଦୁଷ୍ମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଶ୍ଳୋକ 32 ଏକଥା କୁହାଯାଇଛି। ନିରାକାରବାଦୀ ବ୍ରହ୍ମରେ ଓ ଅଯୁକ୍ତିକର ଭାବରେ ନିଜକୁ ଭଗବାନଙ୍କ ସମାନ ବା ଏକ ବୋଲି ଦାବି କରି ଉନ୍ନତ ସ୍ଥିତିରୁ ଅଧପତ୍ୟ ହୁଏ ଯାହାକି ଏକ ଅତ୍ୟନ୍ତ ଦୁଃଖପ୍ରଦ ଅଧପତନ ଅଟେ। ତେଣୁ ଏଇ ଯେଉଁ ତୃତୀୟ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟ ଏଥିରେ କୁମାରଗଣ ଏବଂ ଅନ୍ୟମାନଙ୍କ ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରଥମେ ଯେତେବେଳେ ସୃଷ୍ଟି କରୁଛନ୍ତି ବ୍ରହ୍ମା ଅବିଦ୍ୟା ସୃଷ୍ଟି କଲେ, ଅବିଦ୍ୟା ପାଞ୍ଚ ପ୍ରକାର ଅବିଦ୍ୟା ଯେଉଁ ସୃଷ୍ଟି କଲେ, ତାମିଶ୍ର, ଅନ୍ଧତାମିଶ୍ର, ତମ, ମୋହ, ମହାତମ, ଏହି ଅବିଦ୍ୟାଗ୍ରସ୍ତ ହୋଇକି ସମସ୍ତ ଜୀବ ରହିଛନ୍ତି। କିନ୍ତୁ ବ୍ରହ୍ମା ତାଙ୍କର ଏହି ଅବିଦ୍ୟା ସୃଷ୍ଟିରେ ବହୁତ ସନ୍ତୋଷ ପ୍ରାପ୍ତ ହେଲେ ନାହିଁ, ବହୁତ ସେ ତାଙ୍କର ସୂଚନା ରହିଲା। ତେଣୁ ତାପରେ ଚିନ୍ତା କରି ସେ ଚାରି କୁମାରକୁ ସୃଷ୍ଟି କଲେ, ସନକ, ସନାତନ, ସନନ୍ଦନ, ସନନ୍ଦ କୁମାର, ଯିଏକି ଭାଗବତମର ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେ ହେଉଛନ୍ତି ଭଗବାନଙ୍କର ଜଣେ ଅବତାର, ପ୍ରଥମ ଅବତାର ରୂପେ ବର୍ଣ୍ଣନା କରାଯାଇଛି। ସୁତ ଗୋସ୍ୱାମୀ ସୌନକାଦି ଋଷିଙ୍କୁ କହିଛନ୍ତି ସେ କଥା। ତେଣୁ ଇଏ ଯେଉଁ ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର, ତାଙ୍କୁ ଏ ଅବିଦ୍ୟା ଗ୍ରସ୍ତ କରିପାରିବ ନାହିଁ। ତେଣୁ ସେ ଅବିଦ୍ୟାଗ୍ରସ୍ତ ହେଲେ ନାହିଁ। ବ୍ରହ୍ମା ଯେତେବେଳେ କହିଲେ ତୁମେ ସୃଷ୍ଟି କର, ସେତେବେଳେ ସେଟାକୁ ଅସ୍ୱୀକାର କଲେ। କାହିଁକି ନା ସେ ଜାଣନ୍ତି, ସେ ଜ୍ଞାନ ଶକ୍ତି ତାଙ୍କର ଜ୍ଞାନ ରହିଛି, ସେ ଜାଣନ୍ତି ପ୍ରବୃତ୍ତିରେ ଏସା ଭୂତାନାମ ନିବୃତ୍ତି ସ୍ତୁ ମହାଫଳା। ସମସ୍ତଙ୍କର ପ୍ରବୃତ୍ତି ମାର୍ଗରେ ପ୍ରବୃତ୍ତି ରହିଛି, କିନ୍ତୁ ଯେଉଁମାନେ ନିବୃତ୍ତି ମାର୍ଗ ଅବଲମ୍ବନ କରନ୍ତି ସେମାନେ ଅତ୍ୟନ୍ତ ଉନ୍ନତ ଫଳ ପ୍ରାପ୍ତ ହୁଅନ୍ତି। ତେଣୁକରି ସେ ଯେତେବେଳେ ତାଙ୍କର ପିତାଙ୍କୁ କଥାକୁ ଅସ୍ୱୀକାର କଲେ ସେତେବେଳେ ତାଙ୍କର ପିତାଙ୍କର କ୍ରୋଧ ଜାତ ହେଲା। କ୍ରୋଧ ରଜଗୁଣରୁ ଜାତ ହୁଏ। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ ଅର୍ଜୁନଙ୍କୁ କହୁଛନ୍ତି, ହେ ଅର୍ଜୁନ, ଜାଣିଛ କାହିଁକି କ୍ରୋଧ ଉତ୍ପନ୍ନ ହୁଏ ନା ପ୍ରଭୁ? କିଭଳି ନା କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ। ଲୋକମାନେ କାହିଁକି ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରନ୍ତି? ନା କାମ ଆଉ କ୍ରୋଧରୁ କରନ୍ତି। କାମ ଏସ କ୍ରୋଧ ଏସ ରଜଗୁଣ, ଏ ରଜଗୁଣରୁ ଆସୁଛି। ଏ ମୋର ଯେଉଁ ତିନୋଟି ଗୁଣ ଅଛି, ସତ୍ୱ, ରଜ ଏବଂ ତମ, ଏଇ ଯେଉଁ ରଜଗୁଣ ଅଛି, ଏ ରଜଗୁଣରେ ସବୁ ସୃଷ୍ଟି ହେଉଛି। କାମ ସୃଷ୍ଟି ହେଉଛି, କାମ ଯେତେବେଳେ ବାଧାପ୍ରାପ୍ତ ହେଉଛି କ୍ରୋଧ ସୃଷ୍ଟି ହେଉଛି। ତେଣୁ ଏସବୁ ରଜଗୁଣରୁ ଆସୁଛି। ତେଣୁ ତୁମେ ଜାଣିରଖ ଅର୍ଜୁନ, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ ମହାସନ ମହାପାପମା। ଯଦି ଅର୍ଜୁନ କହିବେ ପ୍ରଭୁ ମୋର କାମନା ଯାହା ହେଲେ, ଆମେ ତ ବହୁତ ଧନୀ ଭକ୍ତି, ଆମେ ତ ସମଗ୍ର ପୃଥିବୀର ସମ୍ରାଟ, ଆମର ଇନ୍ଦ୍ରପ୍ରସ୍ଥ ସମାନ ରହିଛି, ଇନ୍ଦ୍ରଙ୍କ ଠାରୁ ଅଧିକ ଐଶ୍ୱର୍ଯ୍ୟ ରହିଛି, ତେଣୁ ସେ କାମନାକୁ ପୂରଣ କରିଦେଲେ ଅସୁବିଧା କ'ଣ ହେବ? ନା ଅର୍ଜୁନ, ତୁମେ ଯେତେ କାମନା ପୂରଣ କଲେ ମଧ୍ୟ ତୁମର କାମନା ପୂରଣ ହୋଇପାରିବ ନାହିଁ, ସେ ଶାନ୍ତ ହୋଇପାରିବ ନାହିଁ। ନା କାହିଁକି ପ୍ରଭୁ? ନା ସେ ହେଉଛି ମହାସନ। ମହାସନ କହିଲେ ତୁମେ ଯେତେ ତୁମର କାମନାକୁ ପୂରଣ କରି ଚାଲିଲେ ମଧ୍ୟ ଆହୁରି ଅଧିକରୁ ଅଧିକ କାମନା ସୃଷ୍ଟି ହେବ। ଏ ରଜଗୁଣ ମୋର ଗୁଣ ଏଇଭଳି ଭାବରେ ଦୈବୀ ହିସା ଗୁଣମୟୀ, ମୋର ଏ ଯେଉଁ ଗୁଣ ତାକୁ କେହି ନିଜ ଚେଷ୍ଟାରେ ପାର ହୋଇପାରିବେ ନାହିଁ, କେବଳ ମୋର ଶରଣରେ ଯେଉଁମାନେ ଯିବେ ସେଇମାନେ ହିଁ ପାର ହେବେ। ନହେଲେ କାମ ଯେତେ ପୂରଣ କଲେ ମଧ୍ୟ ସେ ପୂରଣ ସେ କେବେ ହେଲେ ତୃପ୍ତ ହେବ ନାହିଁ। ତେଣୁ ଅର୍ଜୁନଙ୍କୁ କହୁଛନ୍ତି, ଅର୍ଜୁନ ଏ ଯେଉଁ କାମ ଗୋଟେ ଏଭଳି ପଦାର୍ଥ, ଯେ ଏଭଳି ବସ୍ତୁ କାମ ଯିଏକି ଯେତେ ତାକୁ ପୂରଣ କଲେ ମଧ୍ୟ, କାମନାକୁ ପୂରଣ କଲେ ମଧ୍ୟ ସେ ପୂରଣ ହେବ ନାହିଁ, ସେ ବଢ଼ି ବଢ଼ିକା ଯିବ। ଏବଂ ଯଦି କୌଣସି କାରଣରୁ ସେ କାମନା ବାଧାପ୍ରାପ୍ତ ହେଲା ତାହେଲେ କ୍ରୋଧ ଜାତ ହେବ। ତେଣୁ ଜାଣିରଖ ଅର୍ଜୁନ, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, ଏ ରଜଗୁଣରୁ ଏସବୁ ଆସୁଛି, ଯେଉଁଥିପାଇଁ କି ଲୋକମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି। ତେଣୁ ମହାସନ ମହାପାପମା, ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଯେଉଁ ରହିଛି, ପାପର ମଧ୍ୟ ବିଭିନ୍ନ ସ୍ତର ରହିଛି। ଯମରାଜ ଯେତେବେଳେ ବିଚାର କରନ୍ତି ସେତେବେଳେ ଦେଖନ୍ତି ସେ କିଭଳି ପାପ କରିଛି, ଛୋଟିଆ ଚୋର ନା ବଡ଼ ଚୋର। ଆମର ସୁପ୍ରିମକୋର୍ଟ ବା ରହିଛି ବିଚାରାଳୟ ରହିଛି, ସେଥିରେ ମଧ୍ୟ ଦଣ୍ଡର ବ୍ୟବସ୍ଥା ରହିଛି। ଛୋଟ କାର୍ଯ୍ୟ ପାଇଁ ଛୋଟ ପାପ ପାଇଁ ଛୋଟ ଦଣ୍ଡ ରହିଛି, ବଡ଼ ପାପ ପାଇଁ ବଡ଼ ଦଣ୍ଡ ରହିଛି। ପାତକ ମହାପାତକ ଅତିପାତକ ଏଭଳି ଭାବରେ ବିଭିନ୍ନ ପ୍ରକାର ସବୁ ରହିଛି, ପାପର ସ୍ତର ସବୁ ରହିଛି। ତେଣୁ ଏ କାମ ଏଭଳି କାମ କ୍ରୋଧ ଦ୍ୱାରା ସେମାନେ ପରିଚାଳିତ ହେଇ ମହାପାପମା, କୌଣସି ପ୍ରକାର ପାପକର୍ମ ଯେତେ ବଡ଼ ପାପକର୍ମ ହେଉ ନା କାହିଁକି, ସେଥିରେ ସେମାନେ ସେ ପାପକର୍ମରୁ ନିବୃତ୍ତ ହୋଇପାରନ୍ତି ନାହିଁ, ସେ ପାପକର୍ମରେ ପ୍ରବୃତ୍ତ ହୁଅନ୍ତି। ତେଣୁ ଜାଣିରଖ, ଇଏ ତୁମର ଶତ୍ରୁ, ଇଏ ତୁମର ମିତ୍ର ନୁହଁ। ସାଧାରଣତଃ ଲୋକମାନେ ଏହି ଇନ୍ଦ୍ରିୟ ପୂର୍ତ୍ତି ପାଇଁ ଜୀବନ ବିତେଇ ଦେଉଛନ୍ତି, ସେମାନେ ଜାଣୁନାହାନ୍ତି ସେମାନେ ତାଙ୍କର ଶତ୍ରୁକୁ ପାଳୁଛନ୍ତି। ତେଣୁ ଏ ଯେଉଁ କ୍ରୋଧ ରହିଛି, ଏ ରଜଗୁଣରୁ ଆସୁଛି, ଏବଂ ବ୍ରହ୍ମା ହେଉଛନ୍ତି ସ୍ୱୟଂ ରଜଗୁଣର ଅବତାର, ସେ ରଜଗୁଣରେ ଆସିଛନ୍ତି। ତେଣୁ ତାଙ୍କର କ୍ରୋଧ ଯାହା ହେଲା, ସେ କାମନା କରୁଥିଲେ ଯେ ତାଙ୍କର ପୁତ୍ର ମଧ୍ୟ ପ୍ରଜା ସୃଷ୍ଟି କରିବେ, ମୁଁ ଯେମିତି ସୃଷ୍ଟି କଲି ସେ ମଧ୍ୟ ସେଭଳି ଭାବରେ ସୃଷ୍ଟି କରିବେ। କିନ୍ତୁ ଯେତେବେଳେ ସେ କାମନାର ବାଧାପ୍ରାପ୍ତ ହେଲା ସେତେବେଳେ ବ୍ରହ୍ମାଙ୍କର କ୍ରୋଧ ଯାହା ହେଲା। ତେଣୁ କ୍ରୋଧ ଯେତେବେଳେ ଯାହା ହେବ ସେତେବେଳେ ତାର ସବୁ ଲକ୍ଷଣ ରହିଛି, ତେଣୁ ତାଙ୍କର ଚକ୍ଷୁ ଲାଲ ପଡ଼ିଗଲା। ତେଣୁ ଯଦିଓ ବ୍ରହ୍ମା କ୍ରୋଧ ତାଙ୍କର ଜାତ ହେଲା, କିନ୍ତୁ ସେ କ୍ରୋଧକୁ ସମ୍ବରଣ କରିନେଲେ। ଯେଉଁମାନେ ଭଗବାନ ଭକ୍ତ ସେମାନେ କ୍ରୋଧକୁ ସମ୍ବରଣ କରିପାରିବେ, ନହେଲେ ଅନ୍ୟ କେହି କ୍ରୋଧକୁ ସମ୍ବରଣ କରିପାରିବେ ନାହିଁ। କ୍ରୋଧର ବର୍ଷବର୍ତ୍ତୀ ହେଇ ଯେକୌଣସି ପ୍ରକାର କାର୍ଯ୍ୟ କରିବା ପାଇଁ ପଶ୍ଚାତପଦ ହେବେ ନାହିଁ, ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିବା ପାଇଁ ମଧ୍ୟ ପଶ୍ଚାତପଦ ହେବେ ନାହିଁ। ତେଣୁ ଯେହେତୁ ବ୍ରହ୍ମା ଭଗବାନଙ୍କର ଭକ୍ତ, ସେ ଭଗବାନଙ୍କ ସ୍ମରଣ କରି ନିଜ କ୍ରୋଧକୁ ସମ୍ବରଣ କଲେ, କିନ୍ତୁ ତଥାପି ଯେହେତୁ ତାଙ୍କର କ୍ରୋଧ ଜାତ ହୋଇଗଲା, ତାଙ୍କର ଚକ୍ଷୁ ଲାଲ ପଡ଼ିଗଲା, ସେଇ ଭ୍ରୁ ଯୁଗଳ ମଧ୍ୟରୁ ଦୁଇ ଚକ୍ଷୁ ମଧ୍ୟରେ ଯେଉଁ ଭ୍ରୁ ଯୁଗଳ ସ୍ଥାନ ରହିଛି, ଭ୍ରୁ ଯେଉଁ ରହିଛି ଭ୍ରୁ ରହିଛି ଦୁଇଟା ଭ୍ରୁ ମଧ୍ୟ ସ୍ଥାନ ଯେଉଁ ରହିଛି ଭ୍ରୁ ଯୁଗଳ ମଧ୍ୟ ସ୍ଥାନ, ଇଏ ବହୁତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଭୃବି ମଧ୍ୟ ଯେଉଁ ଭଗବତ ଗୀତାରେ ଷଷ୍ଠ ଅଧ୍ୟାୟରେ ଭଗବାନ ଯେତେବେଳେ କହୁଛନ୍ତି ଅର୍ଜୁନକୁ, ସେତେବେଳେ ସେଇ ଭ୍ରୁ ଯୁଗଳ କଥା କହିଛନ୍ତି ଯେ ସମ କାୟ ସ୍ଥିର ଗ୍ରୀବା ଧାରଣ ଅଚଳ ସ୍ଥିରମ ସମ୍ପୃକ୍ୟ ନାସିକାଗ୍ରମ ଦିଶସ୍ଥାନ ଲୋକୟନ। ଏ ଯେଉଁ ନାସିକାଗ୍ର ରହିଛି, ଏ ନାସିକାଗ୍ରର ଉର୍ଦ୍ଧ ହେଉଛି ଭ୍ରୁଯୁଗଳର ମଧ୍ୟ ସ୍ଥାନ, ଏହି ସ୍ଥାନଟି ବହୁତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଯୋଗରେ ଭଗବାନ ଅର୍ଜୁନ କହୁଛନ୍ତି, ଅର୍ଜୁନ ତୁମେ ଏହି ସ୍ଥାନ ଉପରେ ମନ ନିବେଶ କର, ତେଣୁ ଏ ଭ୍ରୁଯୁଗଳ ସବୁ ସ୍ଥାନ ରହିଛି, ସେହି ସ୍ଥାନରୁ ଭ୍ରୁବର ମଧ୍ୟ ଆସିଲେ ସୃଷ୍ଟି ହେଲେ, ଶିବଜୀ ସୃଷ୍ଟି ହେଲେ, ଶିବଜୀଙ୍କର ଶିବଜୀ ଯାହା ଜନ୍ମ ଲାଭ କଲେ, ଓ ଶିବ ଚତୁର୍ଦ୍ଦଶୀ ରହିଛି, ସେହିଦିନ ଏ ଘଟଣାଟି ହୋଇଥିଲା। ତେଣୁ ଶିବ ଚତୁର୍ଦ୍ଦଶୀ ରୂପରେ ଶିବଜୀଙ୍କର ଆବିର୍ଭାବ ପାଳନ କରାଯାଏ। ତେଣୁ ସେ ଯେତେବେଳେ ଯେଉଁ କୁହାଯାଇଛି ସବୈ ଇତି ତସ୍ୟ ବଚ ପାଦ୍ମ ଭଗବାନ କେଉଁଟା ଇତି ତସ୍ୟ ହଁ ନଅ ଶ୍ଳୋକ, ତେଣୁ ଭଗବାନ ପଦ୍ମ କହିଲେ ବ୍ରହ୍ମା, ଯିଏକି ପଦ୍ମରୁ ସୃଷ୍ଟି ହେଇଛନ୍ତି, ଗର୍ଭଦୋଷ ବିଷ୍ଣୁଙ୍କର ଯେଉଁ ନାଭିରୁ ଯେଉଁ ପଦ୍ମ ଜାତ ହେଇଛି, ସେଇ ପଦ୍ମରୁ ସେ ଜାତ ହେଇଛନ୍ତି, ତେଣୁ ତାଙ୍କ ନାମ ହେଉଛି ପଦ୍ମ। ତେଣୁ ଇତି ତସ୍ୟ ବଚ ପଦ୍ମ ଭଗବାନ ପରିପାଳୟନ, ଯେତେବେଳେ ଶିବଜୀ ସୃଷ୍ଟି ହେଲେ ସେ ରୋଦନ କରିବା ପାଇଁ ଆରମ୍ଭ କଲେ, ଏବଂ ରୋଦନ କରି କହିଲେ, ଏ ପ୍ରଭୁ ମୋର ନାମକରଣ କରନ୍ତୁ, ଏ ମୋତେ ସ୍ଥାନ ପ୍ରଦାନ କରନ୍ତୁ, ଏ ଜଗଦ୍ଗୁରୁ ମୋତେ ପ୍ରଦାନ କରନ୍ତୁ। ତେଣୁ ବ୍ରହ୍ମା ତାଙ୍କୁ କହିଲେ, ଭଗବାନ ସେ ହେଉଛନ୍ତି ବ୍ରହ୍ମା ମଧ୍ୟ ଭଗବାନ, ତାଙ୍କର ମଧ୍ୟ ବହୁତ ଶକ୍ତି ରହିଛି, ସେ ସୃଷ୍ଟିକର୍ତ୍ତା, ସେ ମଧ୍ୟ ଜଣେ ଭଗବାନ। ତିନି ପ୍ରକାର ଭଗବାନ ରହିଛନ୍ତି, ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଏବଂ ସଂହାରକର୍ତ୍ତା, ଆମର ଗଡ୍ କୁହାଯାଉଛି। ଗଡ୍କୁ କୁହାଯାଉଛି ଜେନେରେସନ, ଜିରେ ଜେନେରେସନ, ଓରେ ଅପରେସନ, ଡିରେ ଡେଷ୍ଟ୍ରକ୍ସନ, ଏଇଭଳିଆ ଭାବରେ କହୁଛନ୍ତି ଗଡ୍। କିନ୍ତୁ ଇଏ ଗଡ୍, ଇଏ ସର୍ବୋଚ୍ଚ ଗଡ୍ ନୁହନ୍ତି, ଇଏ ସର୍ବୋତ୍ତମ ଭଗବାନ ନୁହନ୍ତି। ସର୍ବୋତ୍ତମ ଭଗବାନ ହେଉଛନ୍ତି କୃଷ୍ଣ, ତାଙ୍କର ଅଂଶ ହେଉଛନ୍ତି ଏମାନେ। ବ୍ରହ୍ମା ସୃଷ୍ଟି କରୁଛନ୍ତି, ଶିବଜୀ ଧ୍ୱଂସ କରୁଛନ୍ତି ଏବଂ ବିଷ୍ଣୁ ପାଳନ କରୁଛନ୍ତି। ତେଣୁ ଏମାନେ ସମସ୍ତେ ଭଗବାନ, ବହୁତ ଶକ୍ତି ତାଙ୍କର ରହିଛି। ଯେତେବେଳେ ବ୍ରହ୍ମାଙ୍କର ପୁତ୍ର ଆ ପରେ ବର୍ଣ୍ଣନା କରାଯିବ, ଦଶ ଜଣ ବା ଦ୍ୱାଦଶ ବାର ଜଣ ଋଷି ସୃଷ୍ଟି କରିଥିଲେ, ମତ୍ରି, ମରିଚି, ଅଙ୍ଗିରସ, କୁଲସ୍ଥ, କୁଲହ, କ୍ରତୁ, ଭୃଗୁ, ବଶିଷ୍ଠ, ଦକ୍ଷ, ଦୈବଂ ଚୈବାତ୍ର ଦଶମମ୍, ଏଇ ଦଶ ଜଣ ପ୍ରସିଦ୍ଧ ପୁତ୍ରଙ୍କୁ ସେ ସୃଷ୍ଟି କଲେ, ତାପରେ ଶିବଜୀଙ୍କ ପରେ ସବୁ ସୃଷ୍ଟି କଲେ ସେ। ତେଣୁ ସେଇଥିରୁ ଯିଏ ଅତ୍ରି ଋଷି ବର୍ଣ୍ଣନା କରାଯାଇଛି, ତାଙ୍କୁ ଯେତେବେଳେ ସେ କହିଲେ ବ୍ରହ୍ମା ଯେ ତୁମେ ମଧ୍ୟ ପ୍ରଜା ସୃଷ୍ଟି କର, ସେତେବେଳେ ସେ ଭଗବାନଙ୍କ ଯେତେବେଳେ ଧ୍ୟାନ କରୁଥିଲେ, ଏ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନଙ୍କୁ ଧ୍ୟାନ କରୁଥିଲେ ସେ ଏଇଭଳି ଭାବରେ ଧ୍ୟାନ କରୁଥିଲେ, ମୁଁ ସେଇ ଭଗବାନଙ୍କୁ ଧ୍ୟାନ କରୁଛି ଯିଏ ସୃଷ୍ଟିକର୍ତ୍ତା, ମୁଁ ସେଇ ଭଗବାନଙ୍କୁ ଧ୍ୟାନ କରୁଛି ଯିଏ ପାଳନକର୍ତ୍ତା, ମୁଁ ସେଇ ଭଗବାନଙ୍କୁ ଧ୍ୟାନ କରୁଛି ଯିଏ ସଂହାରକର୍ତ୍ତା। ଏଇଭଳି ଭାବରେ ଭଗବାନଙ୍କୁ ସାଧାରଣତଃ ଲୋକମାନେ ଜାଣନ୍ତି, ଏ ସୃଷ୍ଟିକର୍ତ୍ତା, ସୃଷ୍ଟି, ପାଳନ ଏବଂ ସଂହାର କରନ୍ତି। ତେଣୁ ଏ ତିନି ଜଣ ସ୍ୱୟଂ ଆଜି ଉପସ୍ଥିତ ହୋଇଗଲେ, ବ୍ରହ୍ମା, ବିଷ୍ଣୁ ଏବଂ ଶିବଜୀ। ଏ ତିନି ଜଣଙ୍କୁ ଦେଖି ଅତ୍ରିମଣି କହିଲେ, ପ୍ରଭୁ ମୁଁ ତ ଜଣେ ଭଗବାନ ଚିନ୍ତା କରୁଥିଲି, ଯିଏ ସୃଷ୍ଟି କରନ୍ତି, ଯିଏ ପାଳନ କରନ୍ତି ଏବଂ ଯିଏ ସଂହାର କରନ୍ତି, ଆଉ ଆପଣ କେମିତି ତିନି ଜଣ ଆସି ପହଞ୍ଚିଗଲେ? ତେଣୁ ଭଗବାନ କହୁଛନ୍ତି, ବିଷ୍ଣୁ କହୁଛନ୍ତି, ହେ ଅତ୍ରି, ତମେ ଯାହାଙ୍କୁ ଧ୍ୟାନ କରୁଥିଲ, ଯେଉଁଭଳି ଭାବରେ ଧ୍ୟାନ କରୁଥିଲ, ଆମେ ସେଇଭଳି ଭାବରେ ଉପସ୍ଥିତ ହେଇଛୁ। ଯଦିଓ ଭଗବାନ ଏକ, କିନ୍ତୁ ଆମେ ତିନି ରୂପରେ ଏଇ ସୃଷ୍ଟି, ପାଳନ ଏବଂ ସଂହାର କରୁଛୁ। ତେଣୁ ଏମାନେ ସମସ୍ତେ ଭଗବାନ, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଭଗବାନର ଯେଉଁ ଅନନ୍ତ ଶକ୍ତି ରହିଛି ତାକୁ 64 ଗୁଣରେ ବିଭକ୍ତ କରାଯାଇଛି, 64 କଳା ବା 64 ଗୁଣ। ସେଥିପାଇଁ ଭଗବାନ ଯେତେବେଳେ ତାଙ୍କର ଗୁରୁ ସାନ୍ଦିପନି ମୁନିଙ୍କ ପାଖକୁ ଯାଇଥିଲେ, କେଉଁଠିକି ଉଜ୍ଜୟିନୀ ଯାଇଥିଲେ, ସେଠି 64 ଦିନରେ ସେ 64 କଳା ପ୍ରାପ୍ତ ହୋଇଥିଲେ। ତେଣୁ ଏ ଯେଉଁ 64 କଳା ଅଛି, ଏ କଳାରୁ 50 କଳା ବା 50 ଗୁଣ ବା 50 ଶକ୍ତି ଜୀବଙ୍କ ପାଖରେ ରହିଛି। ତେଣୁ ବ୍ରହ୍ମା ହେଉଛନ୍ତି ଜୀବଶ୍ରେଷ୍ଠ, ତେଣୁ ତାଙ୍କ ପାଖରେ ସେ 50 ଗୁଣ ରହିଛି, ତେଣୁ ସେ ଭଗବାନ। ତେଣୁ ସେହିଭଳି ଭାବରେ ବ୍ରହ୍ମାଙ୍କର ଉର୍ଦ୍ଧ୍ୱରେ ରହୁଛନ୍ତି ଶିବଜୀ, ଯାହାଙ୍କ ପାଖରେ 5 ଗୁଣ ଅଧିକା ରହିଛି, 55 ଗୁଣ ତାଙ୍କ ପାଖରେ ରହିଛି, ଏବଂ ଶିବଜୀଙ୍କର ଉର୍ଦ୍ଧ୍ୱରେ ରହିଛନ୍ତି ବିଷ୍ଣୁ, ଯାହାଙ୍କ ପାଖରେ ଆହୁରି ଅଧିକ 5 ଗୁଣ ରହିଛି, ସେଥିପାଇଁ ତାଙ୍କ ପାଖରେ 60 ଗୁଣ ରହିଛି। କିନ୍ତୁ ଭଗବାନ କୃଷ୍ଣ ହେଉଛନ୍ତି 64 ଗୁଣ ତାଙ୍କର ରହିଛି, 64 କଳା ତାଙ୍କର ରହିଛି, ସେ 4 ଗୁଣ ବା 4 ଶକ୍ତି ବା 4 କଳା ସହିତ କେହି ସମାନ ହୋଇପାରିବେ ନାହିଁ। ସେଇଥିପାଇଁ କୁହାଯାଇଛି, ରାମାଦି ମୂର୍ତ୍ତି କଳା ନିୟମେନ ତିଷ୍ଠନ୍ ନାନା ଅବତାର ମକରୋଦ ଭୁବନେଶୁ କିନ୍ତୁ କୃଷ୍ଣ ସ୍ୱୟଂ ସମଭବତ୍ ପରମ ପୁମାନ ୟୋ ଗୋବିନ୍ଦ ମାଦି ପୁରୁଷଂ ତମଂ ଭଜାମି। ଯଦିଓ ଭଗବାନ ରାମଚନ୍ଦ୍ର ସିଏ ହେଉଛନ୍ତି ବିଷ୍ଣୁ, ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏମାନେ ହେଉଛନ୍ତି ଭଗବାନଙ୍କ ଚତୁର୍ଭୁଜ, ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ ଏବଂ ଅନିରୁଦ୍ଧ, ଏମାନେ ସବୁ ଭଗବାନଙ୍କ ଚତୁର୍ଭୁଜ। କିନ୍ତୁ ଏହିଭଳି ଭାବରେ ରାମ, ନୃସିଂହ, ବାମନ ଇତ୍ୟାଦି ଯେତେ ବିଷ୍ଣୁ ତତ୍ତ୍ୱ ରହିଛନ୍ତି, ସମସ୍ତଙ୍କର ସେ 60 ଗୁଣ ରହିଛି, ଯେଉଁ 64 କଳା ତାଙ୍କର ନାହିଁ, 64 ଗୁଣ ନାହିଁ, ସେମାନେ ସମସ୍ତେ ଭଗବାନ କୃଷ୍ଣଙ୍କର ଅଧୀନରେ ରହିଛନ୍ତି। ଭଗବାନ କୃଷ୍ଣଙ୍କର ଯେଉଁ 4 ଗୁଣ ଅଧିକ, ଏଇଟା ଭକ୍ତିର ସାମ୍ର ସିନ୍ଧୁରେ ରୂପ ସ୍ୱୟଂ ବର୍ଣ୍ଣନା କରିଛନ୍ତି। 4 ଲୀଳା କ'ଣ ବା 4 ଗୁଣ ବା 4 ଶକ୍ତି ଅଧିକା କ'ଣ ତାଙ୍କର? ନା ବେଣୁ ବେଣୁ ମାଧୁରୀ, ରୂପ ମାଧୁରୀ, ଲୀଳା ମାଧୁରୀ ଏବଂ ପ୍ରେମ ମାଧୁରୀ। ଏ 4 ସହିତ ଏ 4 ଗୁଣ ବା ଚାରୋଟି ଶକ୍ତି ସହିତ କେହି ସମାନ ହୋଇପାରିବେ ନାହିଁ। ବିଷ୍ଣୁମାନେ ବିଷ୍ଣୁ ତତ୍ତ୍ୱମାନେ ମଧ୍ୟ ସମାନ ହୋଇପାରିବେ ନାହିଁ। ତେଣୁ ଭଗବାନ ବଳରାମକୁ ବ୍ରହ୍ମାକୁ ମଧ୍ୟ ଭଗବାନ ବୋଲି ସମ୍ବୋଧନ କରାଯାଉଛି। ଜୟ ଶ୍ରୀ ଗୋବିନ୍ଦାୟ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରମାନ ଶ୍ରୀ ରାଧା ମଦନ ମଞ୍ଜୁକୀ ଜୟ। ତେଣୁ ଏଠି ସେଥିପାଇଁ ଭଗବାନ ଭବ ବୋଲି କୁହାଯାଉଛି। ସବୈ ରୁଢ ତା ପୂର୍ବ ତାପର ସଭାନ ଇତି ତସ୍ୟ ବଚ ପାଦ୍ମ ଇତି ତସ୍ୟ ତସ୍ୟ କହିଲେ ଯେଉଁ ଯିଏ ଜାତ ହେଇଛନ୍ତି ସେ ସନ୍ତାନ ଜାତ ହେଇଛନ୍ତି ତାଙ୍କର ନାମକରଣ ହେଇନି। ସେଥିପାଇଁ ସେ କ୍ରନ୍ଦନ କରି କହୁଛନ୍ତି ମୋର ନାମକରଣ କରନ୍ତୁ। ସେଥିପାଇଁ ମୈତ୍ର ମୁନି ମଧ୍ୟ ବିଦୁରକୁ ଯେତେବେଳେ କହୁଛନ୍ତି ସେତେବେଳେ ତସ୍ୟ ଶବ୍ଦ ବ୍ୟବହାର କରିଛନ୍ତି। ତସ୍ୟ ମାନେ ତାଙ୍କର ଷଷ୍ଠୀ ବିଭକ୍ତିରେ ବର୍ଣ୍ଣନା ତସ୍ୟ ତାଙ୍କର ମାନେ ତାଙ୍କର ନାମ ହେଇନି ସେଥିପାଇଁ ତସ୍ୟ ବୋଲି କୁହାଗଲା। ଇତି ତସ୍ୟ ବଚ ପାଦ୍ମ ସେ ଯେଉଁ ବଚନ କହିଲେ ସେ ଯେଉଁ ସନ୍ତାନ ଯାହା ହେଇଛନ୍ତି ତାଙ୍କର ନାମକରଣ ହେଇନି ସେଥିପାଇଁ ମୈତ୍ର ମୁନି ମଧ୍ୟ ତାଙ୍କର ନାମ ଗ୍ରହଣ କରିନାହାନ୍ତି। ପରେ ତାଙ୍କର ନାମକରଣ ହେବ। ସେଇ ସେଇ କ୍ରମରେ ବର୍ଣ୍ଣନା କରାଯାଉଛି ଭାଗବତ ପ୍ରତି ଶୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ତା'ର ଗୁରୁତ୍ୱ ରହିଛି। ସେଥିପାଇଁ ତସ୍ୟ ଶବ୍ଦ ବ୍ୟବହାର କରାଯାଇଛି। ଇତି ତସ୍ୟ ବଚ ତାଙ୍କର ଯେଉଁ ବଚନ କହିଥିଲେ ଯେ ତା ପୂର୍ବରୁ ସେ ରୋଦନ କରି କହିଥିଲେ ନାମାନି କୁରୁମି ଧାତ ସ୍ଥାନାନିଚ ଜଗଦ୍ଗୁରୁ ମୋର ନାମକରଣ କରନ୍ତୁ ଏବଂ ମୋତେ ସ୍ଥାନ ପ୍ରଦାନ କରନ୍ତୁ। ତେଣୁ ଏଇ ବଚ ଯେଉଁ ରହିଛି ଇତି ତସ୍ୟ ବଚ ପାଦ୍ମ ବ୍ରହ୍ମା ଯିଏକି ପାଦ୍ମ ପଦ୍ମରେ ସେ ଜାତ ହେଇଛନ୍ତି ତେଣୁ ତାଙ୍କୁ ପାଦ୍ମ ବୋଲି କୁହାଯାଉଛି। ତେଣୁ ସେ ଭଗବାନଙ୍କ ଭଳି ଶକ୍ତିଶାଳୀ ତେଣୁ ଭଗବାନ ପରିପାଳୟନ ତେଣୁ ତାଙ୍କୁ ସେ ସାନ୍ତ୍ୱନା ପ୍ରଦାନ କରି କହିଲେ ଯେ ଅଭ୍ୟଧାତ ଭଦ୍ରୟା ବାଚା ଅଭ୍ୟଧା ତାଙ୍କୁ ଶାନ୍ତ କରାଇଲେ କାନ୍ଦନା କାନ୍ଦନା ବୋଲି ମା ରୋଦିତି ତୁମେ ରୋଦନ କର ନା ଏ ବତ୍ସ ଏ ପୁତ୍ର ତୁମେ ରୋଦନ କର ନା ମୁଁ ତୁମକୁ ତୁମର ଆବଶ୍ୟକତା ସବୁ ଆବଶ୍ୟକ ସବୁ ପୂରଣ କରିବି ତୁମେ ଚିନ୍ତା କର ନା ତୁମେ କ୍ରନ୍ଦନ କର ନା ମା ରୋଦି ଏଇଭଳି ଭାବରେ କହିଲେ। ଭଦ୍ରୟା ବହୁତ ସୁନ୍ଦର ଭାବରେ କଥା କହିଲେ ଯେଉଁ କଥା ଶୁଣି ଶିବଜୀ ଚୁପ୍ ହେଇଗଲେ କ୍ରନ୍ଦନ ବନ୍ଦ କରିଦେଲେ। ମା ରୋଦି ତତ୍ କରୋମି ତେ ତୁମେ ଯାହା ଚାହୁଁଛ ତାହା ମୁଁ କରିବି। ବ୍ରହ୍ମାଙ୍କର ବ୍ରହ୍ମାଙ୍କର ବହୁତ ପ୍ରକାର ଶକ୍ତି ରହିଛି ଏଭଳିକି ଯେଉଁ ହିରଣ୍ୟକଶିପୁକୁ ବର ପ୍ରଦାନ କରିଥିଲେ ଯେଉଁ ଅସମ୍ଭବକୁ ସମ୍ଭବ ଭଳି କରିଦେଲେ ସେ ଦିନରେ ମରିବେ ନାହିଁ କି ରାତିରେ ମରିବେ ନାହିଁ ଅସ୍ତ୍ରରେ ମରିବେ ନାହିଁ କି ଶସ୍ତ୍ରରେ ମରିବେ ନାହିଁ ମନୁଷ୍ୟ ଦ୍ୱାରା ମରିବେ ନାହିଁ କି ପଶୁ ଦ୍ୱାରା ମରିବେ ନାହିଁ ଭୂମିରେ ମରିବେ ନାହିଁ କି ଆକାଶରେ ମରିବେ ନାହିଁ ଏଇଭଳି ଭାବରେ ଜୀବିତ ପଦାର୍ଥ ଦ୍ୱାରା ମରିବେ ନାହିଁ କି ମୃତ ପଦାର୍ଥ ଦ୍ୱାରା ମରିବେ ନାହିଁ। ତେଣୁ ବ୍ରହ୍ମା ସବୁ ଅସମ୍ଭବକୁ ସମ୍ଭବ କରିଦେଲେ ସେଇଭଳି ବର ପ୍ରଦାନ କରିଥିଲେ। ଆଉ ଶିବଜୀଙ୍କ ଶିବଜୀ ତ ମାତ୍ର ଦୁଇଟି କଥା କହିଛନ୍ତି ମୋର ନାମକରଣ କରନ୍ତୁ ମୋତେ ସ୍ଥାନ ପ୍ରଦାନ କରନ୍ତୁ ଏଇଟା କାହିଁ ନ କରିପାରିବେ। ତେଣୁ ବହୁତ ସୁନ୍ଦର ଭାବରେ କଥା କହି ଶିବଜୀଙ୍କୁ ସେ ସାନ୍ତ୍ୱନା ପ୍ରଦାନ କଲେ ଏବଂ ତା'ପରେ ଶ୍ଳୋକରେ କୁହାଯାଉଛି ଯଦ୍ ରୋଧି ସୁରଶ୍ରେଷ୍ଠ ତୁମର ଯେଉଁ ନାମକରଣ କରିବା କେମିତି ନାମକରଣ କରିବା ଜଷ୍ଟିଫାଏ ଦେବା ନା ଜଷ୍ଟିଫିକେସନ୍ ଦେବା ନା ଏଇଥିପାଇଁ ତୁମର ନାମ ହେଲା ଏହା ଆମ ପ୍ରଭୁଙ୍କ ନାମ ହେଲା ସୌମ୍ୟ ତାଙ୍କର ଗୁରୁ ସେଇଭଳିଆ ତାଙ୍କର ସୌମ୍ୟ ଗୁଣ ଜାଣି ତାଙ୍କୁ ସୌମ୍ୟ ପ୍ରଦାନ କଲେ ଆମର ନାମ ଗୁରୁଦେବ ଦେଲେ ପାଦ ସେବା ନାମକରଣ ଯେଉଁ କରାହେଉଛି ତାର ଜଷ୍ଟିଫିକେସନ୍ ଅଛି ଏଇସବୁ କାର୍ଯ୍ୟ ଯୋଗୁଁ ତାଙ୍କ ନାମକରଣ ଏହା ହେଉଛି। ଆମର ପୁତ୍ର ଜାତ ହେଲା ପୁତ୍ରର ପୁତ୍ର କାନାଡ଼ା ଜାତ ହେଲା ଆମେ ଯେତେବେଳେ ତାଙ୍କୁ ନାମକରଣ କଲୁ ସେତେବେଳେ ନାମକରଣ କାନାଡ଼ାରେ ଜାତ ହୋଇଛି ତେଣୁ ତା ନାମ ହେଲା କାନା। ସେଇଭଳି ଭାବରେ ବ୍ରହ୍ମା ମଧ୍ୟ ଯେତେବେଳେ ନାମକରଣ କରୁଛନ୍ତି ସେତେବେଳେ କହୁଛନ୍ତି ଯଦ୍ ରୋଧି ସୁରଶ୍ରେଷ୍ଠ ହେ ପୁତ୍ର ତୁମେ ସାଧାରଣ ବାଳକ ନୁହଁ ତୁମ ସେ ସୁରଶ୍ରେଷ୍ଠ ଯେତେ ଦେବତାମାନେ ଅଛନ୍ତି 33 କୋଟି ଦେବତା ସେମାନେ ସମସ୍ତେ ତୁମର ତଳେ ତୁମର ଅଧୀନରେ ସେମାନେ ତୁମେ ହେଉଛ ସଙ୍କର ଶ୍ରେଷ୍ଠ ଏବଂ ମୋ ଠାରୁ ମଧ୍ୟ ପ୍ରକୃତି ତୁମେ ଶ୍ରେଷ୍ଠ। ତେଣୁ ହେ ସୁରଶ୍ରେଷ୍ଠ ସୁର କହିଲେ କିଏ ନା ସୁର କହିଲେ ଯେଉଁମାନେ ଭଗବାନଙ୍କର ଆଶ୍ରୟରେ ଯାଇଛନ୍ତି ସେମାନେ ସୁର ଅସୁର ହେଉଛନ୍ତି ଯେଉଁମାନେ ଭଗବାନଙ୍କର ଗ୍ରହଣ ଭଗବାନଙ୍କ ଶରଣତ୍ୱ ଗ୍ରହଣ କରନ୍ତି ନାହିଁ ସେମାନେ ହେଉଛନ୍ତି ଅସୁର। ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ଦୌଭୂତ ସ୍ୱର୍ଗୀ ଲୋକେସ୍ମିନ୍ ଦୈବ ଅସୁରୈବ ଚ ଦୈବ ବିଷ୍ଣୁ ଭକ୍ତ ଭବେ ଦୈବ ଅସୁରସ୍ତ ବିପର୍ଯ୍ୟୟ। ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି ଏ ଭୌତିକ ଜଗତରେ ଗୋଟେ ହେଉଛନ୍ତି ସୁର ବା ଦେବତା ଏବଂ ଆଉ ଗୋଟେ ହେଉଛନ୍ତି ଅସୁର ବା ରାକ୍ଷସ। ଯେଉଁମାନେ ଭଗବାନ ବିଷ୍ଣୁଙ୍କର ଭକ୍ତ ସେମାନେ ଦେବତା ବା ସୁର। ପଞ୍ଚଦଶ ଅଧ୍ୟାୟରେ ମଧ୍ୟ ଭଗବାନ ସେ କଥା କହୁଛନ୍ତି ଅର୍ଜୁନକୁ ହେ ଅର୍ଜୁନ ତୁମେ ସରି ଭଗବତ ଗୀତାର 16 ଅଧ୍ୟାୟରେ ଭଗବାନ କହୁଛନ୍ତି ସେ କଥା ଯେତେବେଳେ ଦୈବ ଅସୁର ବିଭାଗ ଯୋଗ ବିଷୟରେ ବର୍ଣ୍ଣନା କଲେ, କାହିଁକି ନା ପଞ୍ଚଦଶ ଅଧ୍ୟାୟରେ ଭଗବାନ ଏହି ଭୌତିକ ଜଗତକୁ ଗୋଟିଏ ବୃକ୍ଷ ସହିତ ତୁଳନା କରିଦେଇଛନ୍ତି, ଉର୍ଦ୍ଧ୍ୱ ମୂଳ ମଦ ସାକମ ସ୍ୱତମ ପ୍ରାଉରଭ୍ୟମ୍, ଏ ଗୋଟିଏ ବୃକ୍ଷ ସହିତ ତୁଳନା କରିଛନ୍ତି। ତେଣୁ ଭଗବାନ ଚିନ୍ତା କଲେ, ଏ ଯେଉଁ ବୃକ୍ଷ ମୁଁ ବର୍ଣ୍ଣନା କଲି, ଲୋକମାନେ ପଚାରିବେ, ବିଶେଷ ଭାବରେ ଅର୍ଜୁନ ତ ଆଗ ପଚାରିବ, ପ୍ରଭୁ ଆପଣ ଯେଉଁ ବୃକ୍ଷ ବର୍ଣ୍ଣନା କଲେ ତାର ଫଳ କାହିଁ। ତେଣୁ ତାର ଫଳ ବିଷୟରେ ଷୋଡ଼ଶ ଅଧ୍ୟାୟରେ ଭଗବାନ କହିଲେ, ଦୁଇ ପ୍ରକାର ଫଳ ରହିଛି। ପ୍ରଥମେ ଦୈବ ଫଳ କଥା କହିଲେ, ଅଭୟଂ ସତ୍ୟ ସଂଶୁଧୀର ଜ୍ଞାନ ଯୋଗ ବ୍ୟବସ୍ଥିତ, ତିନୋଟି ଶ୍ଳୋକରେ ଦୈବ ଗୁଣ କଥା କହିଲେ। ତେଣୁ ତାପରେ ଅସୁର ଗୁଣ କଥା କହିଲେ, ଇଏ ଅସୁର ଫଳ, ଗୋଟେ ହେଉଛି ବନ୍ଧକ ଫଳ, ଗୋଟେ ହେଉଛି ମୋଚକ ଫଳ, ଦୁଇ ପ୍ରକାର ଫଳ ରହିଛି ଏ ଭୌତିକ ଜଗତ ରୂପକ ବୃକ୍ଷରେ। ତେଣୁ ଅର୍ଜୁନ କହିଲେ, ଅର୍ଜୁନ ଏ ଯେଉଁ ପ୍ରଥମ ତିନୋଟି ଶ୍ଳୋକରେ ମୁଁ ଯେଉଁ କହିଲି, ଇଏ ହେଉଛି ମୋଚକ ଫଳ, ଏଇଟା ତୁମେ ଯଦି ଗ୍ରହଣ କରିବ ତାହେଲେ ତୁମେ ଭୌତିକ ଜଗତରୁ ଭବବନ୍ଧନରୁ ମୁକ୍ତ ହୋଇପାରିବ। କିନ୍ତୁ ତା ପର ଶ୍ଳୋକରେ ଯେଉଁ କଥା କହିଲେ, ଯେ ଦମ୍ଭ ଦର୍ପ ବିମାନସ କ୍ରୋଧ ପାରସମେବ ଚ ଅଜ୍ଞାନମ ଚାବିଜାତ ସେ ପାର୍ଥ ସମ୍ପଦ ମାସୁରୀମ, ଇଏ ହେଉଛି ଅସୁର ସମ୍ପଦ। ତେଣୁ ଏ ଅସୁର ସମ୍ପଦ ଆମକୁ ମୋକ୍ଷ ପ୍ରଦାନ କରିବ। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି, ପ୍ରକୃତରେ ମୋର କୌଣସି ଦୈବ ଗୁଣ ନାହିଁ, ମୋର ସବୁ ଅସୁର ଗୁଣ, ଏ କଥା ଚିନ୍ତା କରୁଛନ୍ତି ଅର୍ଜୁନ। ତେଣୁ ଭଗବାନ କହୁଛନ୍ତି, ମା ଅର୍ଜୁନ ମା ସୂଚ ସମ୍ପଦମ ଦୈବ ବିଜାତ ସେ ଭାରତ, ଏ ଅର୍ଜୁନ ତମର ଅସୁର ଗୁଣ ନାହିଁ, ତମର ସବୁ ଦୈବ ଗୁଣ। ଦୈବୀ ସମ୍ପଦ ବିମୁଖାୟ ନିବନ୍ଧାୟ ଶ୍ରୀମତା, ଏ ଯେଉଁ ଅସୁର ଗୁଣ ସବୁ ଇଏ ଆମକୁ ବନ୍ଧନ କରିବେ ଭୌତିକ ଜଗତରେ, କାମ କ୍ରୋଧ ଲୋଭ ଇତ୍ୟାଦି ଯେଉଁ ଅସୁର ଗୁଣ ରହିଛି ଇଏ ଆମକୁ ନର୍କକୁ ନେଇଯିବ। କିନ୍ତୁ ଯେଉଁ ଅଭୟ ସନ୍ତୋଷ ସୁଧୀ ଜ୍ଞାନ ଯୋଗ ବ୍ୟବସ୍ଥିତ ଏ ଯେଉଁ ଦୈବ ଗୁଣ, ଏ ଆମକୁ ଏ ଭୌତିକ ଜଗତରୁ ମୁକ୍ତ କରିବାରେ ସାହାଯ୍ୟ କରିବ। ତେଣୁ ଏ ମା ସୂଚ ସମ୍ପଦମ ଦୈବୀ ଅଭିଜାତ ସେ ଭାରତ, ଅର୍ଜୁନ ତୁମେ ସୂଚନା କର ନା, ମୁଁ ଜାଣିଛି ଭଲ ଭାବରେ ତୁମର କୌଣସି କୌଣସି ଅସୁର ଗୁଣ ନାହିଁ, ତୁମେ ଯେଉଁ ଯୁଦ୍ଧ କରୁଛ ଏଇଟା ମୋର ନିର୍ଦ୍ଦେଶରେ କରୁଛ, ତୁମେ ତ ଚାହୁଁନଥିଲ ଯୁଦ୍ଧ କରିବା ପାଇଁ, ମୁଁ ତୁମକୁ କହିବାରୁ ତୁମେ ଯୁଦ୍ଧ କରିବ, ଭବିଷ୍ୟତରେ କରିବ, ଆ ପରେ କରିବ। ତେଣୁ ଏଇଭଳି ଭାବରେ ଦୈବୀ ଗୁଣ ଏବଂ ଅସୁର ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁମାନେ ସୁର ବା ଦେବତା ସେମାନଙ୍କ ମୁଖ୍ୟ ଗୁଣ ହେଉଛି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି, ଭଗବାନଙ୍କ ନାମ ଗ୍ରହଣ କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଏମାନେ ଏ ସୁରଶ୍ରେଷ୍ଠ, ତୁମେ ସେ ଦେବତାମାନଙ୍କ ଭିତରେ ଶ୍ରେଷ୍ଠ। ତେଣୁ ଯତ୍ ରୋଦି, ତୁମେ କିନ୍ତୁ ଜନ୍ମ ହେଲେ ଜନ୍ମ ବେଳେ ତୁମେ ଯଦି ରୋଦନ କଲ, ଯତ୍ ରୋଦି ସୁରଶ୍ରେଷ୍ଠ ସୋଦ୍ବେଗ ହେବ ବାଳକ, ତୁମେ ସାଧାରଣ ବାଳକ ଭଳି ଉଦ୍ବେଗ ପ୍ରକାଶ କରି ରୋଦନ କରିଛ, କ୍ରନ୍ଦନ କରିଛ, ତେଣୁ ତୁମର ନାମ ହେବ ତତସ୍ତ୍ୱାମ ବିଧାସନ୍ତି। ତେଣୁ ତୁମର ନାମ କ'ଣ ହେବ ନା ନାମ୍ନା ରୁଦ୍ର ଇତି ପ୍ରଜା, ପ୍ରଜାମାନେ ଯେଉଁମାନେ ସାଧାରଣ ଲୋକମାନେ ସେମାନେ ଆପଣଙ୍କୁ ତୁମକୁ ରୁଦ୍ର ବୋଲି କହିବେ, କାହିଁକି ନା ତୁମେ ରୋଦନ କରିଥିଲ, ଜନ୍ମରେ ରୋଦନ କରିଥିଲ, ତେଣୁ ରୁଦ୍ର। ତେଣୁ ଖାଲି ଯେ ତୁମେ ରୁଦ୍ର ବୋଲି ପରିଚିତ ହେବ ତାହା ନୁହଁ, ହୃଦୟ ହଁ ତୁମର ସ୍ଥାନ ତୁମେ କହିଥିଲ, ତୁମର ନାମ ଏବଂ ସ୍ଥାନ ପ୍ରଦାନ କରିବା ପାଇଁ, ଶୁଣ ତୁମର ନାମ ମୁଁ ପରେ କହିବି, ପ୍ରଥମେ ଖାଲି ଜାଣ ତୁମ ନାମ ହେଲା ରୁଦ୍ର, ଆଜିଠୁ ତୁମେ ଜାଣିବ ତୁମ ନାମ ହେଉଛି ରୁଦ୍ର। ନା ପ୍ରଭୁ ଠିକ୍ ଅଛି ପିତାଜୀ, ମୋର ନାମ ରୁଦ୍ର ହେଲା, ଠିକ୍ ଅଛି ମୋର ନାମ ଦେଲେ ପ୍ରଦାନ କଲେ, ଆଉ କ'ଣ ନାମ ନା ମୁଁ ପରେ କହିବି, ନା ମୋର ସ୍ଥାନ ନା ସ୍ଥାନ କଥା ମୁଁ ବର୍ତ୍ତମାନ କହୁଛି, ହୃଦୟ ଇନ୍ଦ୍ରିୟାଣୀ ଅସୁର ବ୍ୟୋମ ବାୟୁ ରଗ୍ନି ଜଳଂ ମହି ସୂର୍ଯ୍ୟ ଚନ୍ଦ୍ର ତପଶ୍ଚୈବ ସ୍ଥାନାନ୍ୟଗ୍ରେ କୃତାଣିତେ। ଏ ରୁଦ୍ର ତୁମର ଆହୁରି ନାମ ଅଛି, ଆହୁରି ଦଶଟି ନାମ ମୁଁ ପ୍ରଦାନ କରିବି, କିନ୍ତୁ ସେଇଟା ମୁଁ ପରେ କହିବି, ତୁମେ ପ୍ରାଥମିକତା ରହିସାର, ତା ସ୍ଥାନ ନେଇସାର, ତାପରେ ମୁଁ ତୁମକୁ ନାମକରଣ କରିବି, ତୁମ ନାମ କ'ଣ କୁହାଯିବ କୁହ, ମୁଁ କହିବି ତୁମକୁ। ତୁମେ ପ୍ରଥମ ରୁହ କେଉଁଠି କେଉଁଠି ନା ହୃଦୟ, ହୃଦୟରେ ତୁମେ ରହିବ, ସମସ୍ତଙ୍କ ହୃଦୟରେ ରହିବ ତୁମେ, ହୃଦୟ ଇନ୍ଦ୍ରିୟାଣୀ ଏଗାରଟି ଇନ୍ଦ୍ରିୟ ଆମର ରହିଛି, ପାଞ୍ଚଟି କର୍ମେନ୍ଦ୍ରିୟ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ଏବଂ ମନ ମଧ୍ୟ ଗୋଟେ ଇନ୍ଦ୍ରିୟ, ତେଣୁ ଏଗାରଟି ଇନ୍ଦ୍ରିୟରେ ମଧ୍ୟ ତୁମେ ରହିବ ରୁଦ୍ର, ଏ ତୁମ ସ୍ଥାନ, ତୁମେ ଯାଇ ବସ ସେଇଠି। ହୃଦୟ ଇନ୍ଦ୍ରିୟାଣୀ ଅଶୁ, ଅଶୁ ହେଉଛି ପ୍ରାଣବାୟୁ, ଯେଉଁମାନେ ପ୍ରକୃତରେ ବିଦ୍ୱାନ ବ୍ୟକ୍ତି ସେମାନେ ଅଶୁ ବିଷୟରେ ଚିନ୍ତା କରନ୍ତି ନାହିଁ, ଭଗବତ ଗୀତାରେ ଅର୍ଜୁନକୁ ଭଗବାନ କହୁଛନ୍ତି, ଅର୍ଜୁନ ତୁମେ ବହୁତ ବହୁତ ବିଦ୍ୱାନ ଭଳି କଥା କହୁଛ, ଅଶୋଚ୍ୟାନ ଅନୁଶୋଚସ୍ତମ ପ୍ରଜ୍ଞାବାଦାଂଶ ଭାଷ ସେ ଗତାଶୁ ନ ଗତାଶୁଂଶ ନା ଅନୁଶୋଚନ୍ତି ପଣ୍ଡିତା, ଏ ଅଶୁ ବିଷୟରେ ପଣ୍ଡିତମାନେ ଚିନ୍ତା କରନ୍ତି ନାହିଁ, ତୁମେ ବହୁତ ବିଦ୍ୱାନ ଭଳି କଥା କହୁଛ, ଅଶୋଚ୍ୟାନ ଯେଉଁଟା ବିଷୟରେ ସୂଚନା କରିବା କଥା ନୁହଁ ତୁମେ ସେଇ ବିଷୟରେ ସୂଚନା କରିଚାଲିଛ, ପ୍ରଥମ ଅଧ୍ୟାୟ ଯାକ ତୁମେ ଚିନ୍ତା କରି ଚାଲିଲ, ସେ ବିଷୟରେ ଅଶୁ ବିଷୟରେ ଚିନ୍ତା କରି ଚାଲିଲ, ଯେଉଁ ବିଷୟରେ ଚିନ୍ତା କରିବା କଥା ନୁହଁ ଅଶୁଚ୍ୟାନ୍, ତୁମେ ତାରି ବିଷୟରେ ସେଇଟା ହେଲା ସେଇଟା ହେଲା ସେଇଟା ହେଲା, ସେଇ ଅଶୁ ବିଷୟରେ ଚିନ୍ତା କରି ଚାଲିଲ ବିଭିନ୍ନ ପ୍ରକାର। ଏ ପ୍ରଥମ ଅଧ୍ୟାୟ ଯାକ ପୁରା ତୁମେ ଖାଲି ସେଇ ସୂଚନା କରି ଚାଲିଲ, ଅଶୁଚ୍ୟାନ୍ ଅନୁସୂଚସ୍ତମ, ଯେଉଁ ବିଷୟରେ ସୂଚନା କରିବା କଥା ନୁହଁ ତୁମେ ସେଇ ବିଷୟରେ ସୂଚନା କରି ଚାଲିଲ। ବହୁତ ବିଦ୍ୱାନ ଭଳି ତୁମେ, ସାଧାରଣତଃ ଲୋକମାନେ ଯେଉଁମାନେ ପ୍ରକୃତରେ ଭଗବତ ଗୀତାର ତତ୍ତ୍ୱକୁ ଜାଣନ୍ତି ନାହିଁ ସେମାନେ ଅର୍ଜୁନଙ୍କୁ ପ୍ରଶଂସା କରନ୍ତି, କିନ୍ତୁ ପ୍ରକୃତରେ ଅର୍ଜୁନ ଆମର ମହାତ୍ମା ଗାନ୍ଧୀ ମଧ୍ୟ ଅର୍ଜୁନଙ୍କୁ ପ୍ରଶଂସା କରନ୍ତି। ଅର୍ଜୁନ ଯେଉଁଭଳି ଚାହୁଁନଥିଲେ ଯୁଦ୍ଧ, ସେଇଭଳି ଭାବରେ ମହାତ୍ମା ଗାନ୍ଧୀ ଅହିଂସା ପ୍ରବର୍ତ୍ତନ କଲେ, ଭଗବତ ଗୀତାକୁ ଦେଖେଇକିରି ଭଗବତ ଗୀତାର ଦ୍ୱାଇ ନେଇକିରି ସେ ଅହିଂସା ପ୍ରଚାର କଲେ। କାରଣ ଅର୍ଜୁନ ଅହିଂସାକୁ ପ୍ରଚାର କରିଥିଲେ, ଅର୍ଜୁନ କହିଥିଲେ ନା ଆମେ ଯୁଦ୍ଧ କରିବା ନାହିଁ, ପ୍ରକୃତରେ ଏମାନେ ଆମର ଗୁରୁ, ଏମାନଙ୍କ ସହିତ ଯୁଦ୍ଧ ଆମେ କରିବା କଥା ନୁହଁ। ଏଇଭଳି ଭାବରେ ଭଗବତ ଗୀତା ପ୍ରଥମ ଅଧ୍ୟାୟରେ ବହୁତ ପ୍ରକାର ଯୁକ୍ତି କରିଥିଲେ। ତେଣୁ ଯେତେବେଳେ ଭଗବାନଙ୍କର ଶରଣରେ ଗଲେ, ସେତେବେଳେ ଭଗବାନ କହୁଛନ୍ତି ହେ ଅର୍ଜୁନ, ତମେ ବହୁତ ଭାବୁଛ ନିଜକୁ ବଡ଼ ବିଦ୍ୱାନ ବୋଲି କହିଦେଲ କି ଭାବୁଛ ମୁଁ ତମକୁ ପ୍ରଶଂସା କରିବି, ତମେ ଯାହା କହୁଛ ସେଇଟା ତମକୁ କ'ଣ ତମକୁ ଅନୁମୋଦନ କରିବି, ନା ନା, ତମେ ପ୍ରକୃତରେ ନମ୍ବର ୱାନ୍ ମୂର୍ଖ, ଏକ ନମ୍ବର ମୂର୍ଖ। ଶୁଚିଆନ ଅନୁସୂଚସ୍ତମ, ଯେଉଁ ବିଷୟରେ ସୂଚନା କରିବା କଥା ନୁହଁ ତମେ ସେଇ ବିଷୟରେ ସୂଚନା କରି ଚାଲିଲ, ପ୍ରଥମ ଅଧ୍ୟାୟ ଯାକ ମୋର ସମୟ ନଷ୍ଟ କରିଦେଲ, ସମସ୍ତେ ଶଙ୍ଖ ବଦଳି ସାରିଛନ୍ତି ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଇ ରହିଛନ୍ତି, ତମେ ଅନ୍ୟସରି ଗୋଟେ ଅଧ୍ୟାୟ ଯେଉଁ ଗଲା ସବୁ ମୋର ସମୟ ସବୁ ସମୟକୁ ନଷ୍ଟ କରିଦେଲ ତମେ। ଅଶୁଚ୍ୟାନ ଯେଉଁ ବିଷୟରେ ସୂଚନା କରିବା କଥା ନୁହଁ ତମେ ସେଇ ବିଷୟରେ ସୂଚନା କରୁଛ, ଅନ୍ତତଃ ପକ୍ଷେ ଯେଉଁ ବିଷୟରେ ସୂଚନା କରିବା କଥା ସେଇ ବିଷୟରେ ଯଦି ସୂଚନା କରିଥାନ୍ତ ତାହେଲେ ଠିକ୍ ହେଇଥାନ୍ତା, କିନ୍ତୁ ତମେ ଯେହେତୁ ନମ୍ବର ୱାନ୍ ମୂର୍ଖ କିନ୍ତୁ ନିଜକୁ ବିଦ୍ୱାନ ବୋଲି ପ୍ରତିପାଦନ କରୁଛ, ପ୍ରଜ୍ଞାବାଦାଂ ସଭାସ ସେ ବହୁତ ବିଦ୍ୱାନ ବୋଲି କଥା କହିଛ, ଯେଉଁ ବିଦ୍ୱାନ କଥାକୁ ଶୁଣିକିରି ମହାତ୍ମା ଗାନ୍ଧୀ କହିଲେ ହଁ ଏଇଟା ହେଉଛି ଶ୍ରେଷ୍ଠ କଥା, ତେଣୁ ସିଏ ଅହିଂସାକୁ କହିଲେ ଅହିଂସା ହେଉଛି ପରମ ଧର୍ମ। ଏଇଭଳି ଭାବରେ ବୁଦ୍ଧଦେବ ମଧ୍ୟ ସେ କଥା କହିଛନ୍ତି ଅହିଂସା ପରମ ଧର୍ମ। ତେଣୁ ପ୍ରକୃତରେ ତମେ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ଜାଣିଛ, ଅର୍ଜୁନ ପ୍ରକୃତରେ ବିଦ୍ୱାନ ବ୍ୟକ୍ତି କିଏ ନା ପ୍ରଭୁ କିଏ ନା ଅଶୁଚ୍ୟାନ ଅଶୁଚ୍ୟାନ ଅନୁସୂଚସ୍ତଂ ପ୍ରଜ୍ଞାବାଦ ଗତାଶୁନ ଅଗତାଶୁସ ଗତାଶୁନ, ସେ ଚାଲିଗଲା, ସେ ମୃତ୍ୟୁବରଣ କଲେ ତାର ଅଶୁ ଯେଉଁ ରହିଛି ପ୍ରାଣବାୟୁ ସେ ଚାଲିଗଲା ମୃତ ହେଇଗଲା, ସେ ଅଗତାଶୁନ ଯେଉଁ ଆସିବ ଜୀବନ ଆସିବ ଯିଏ ଜନ୍ମ ନେବ ତା ବିଷୟରେ ନା ଅନୁସୂଚନ୍ତି ପଣ୍ଡିତା, ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ସେ ବିଷୟରେ ଚିନ୍ତା କରନ୍ତି ନାହିଁ, ଶରୀର ବିଷୟରେ ସେମାନେ ଚିନ୍ତା କରନ୍ତି ନାହିଁ, ଆତ୍ମା ବିଷୟରେ ଚିନ୍ତା କରନ୍ତି। ସେଇଥିପାଇଁ ସୁତ ଗୋସ୍ୱାମୀ ଯେତେବେଳେ ସୌନକାଦି ଋଷିଙ୍କୁ କଥା କହିଲେ, ସୌନକାଦି ଋଷି ଯେଉଁ ଛଅଟି ପ୍ରଶ୍ନ ପଚାରିଥିଲେ ସେତେବେଳେ ସୁତ ଗୋସ୍ୱାମୀ ପ୍ରଥମେ କହିଲେ ପ୍ରକୃତରେ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଏଇ ଆତ୍ମା ବିଷୟରେ ଚିନ୍ତା କରନ୍ତି। ସବୈ ପଂସୌ ପର ଧର୍ମ ଯତ ଭକ୍ତିର ଦକ୍ଷ ଯେ ଅହେତୁକୀ ଅପ୍ରତୀୟତା ଯେ ଆତ୍ମା ସୁପ୍ରସିଦ୍ଧି, ଆତ୍ମା ସମ୍ବନ୍ଧୀୟ ଯେଉଁମାନେ ଜିଜ୍ଞାସା କରନ୍ତି ସେମାନେ ପ୍ରକୃତରେ ବିଦ୍ୱାନ ବ୍ୟକ୍ତି, ସେମାନେ ପ୍ରକୃତରେ ମାନବ ଜନ୍ମ ଆରମ୍ଭ ହେଇଛି, ସେ ହେଉଛି ପରମ ଧର୍ମ, ସେ ହେଉଛି ଶ୍ରେଷ୍ଠ ଧର୍ମ, ସେ ମନୁଷ୍ୟର କର୍ମ ହେଉଛି ସେଇଟା, କେଉଁ ଧର୍ମ ଆଚରଣ କରିବେ ନା ଏଇ ଧର୍ମ ଆଚରଣ କରିବେ, କ'ଣ ସେ ଧର୍ମ ଯତୁ ଭକ୍ତିର ଅଧକ୍ଷଜ, ଅଧକ୍ଷଜ ଯିଏ ଆମର ଇନ୍ଦ୍ରିୟମାନେ ଯେଉଁ ଇନ୍ଦ୍ରିୟ କଥା କୁହାଯାଉଛି ଏଠି ଏକାଦଶ ଇନ୍ଦ୍ରିୟ ରହିଛି, ଏଇ ଇନ୍ଦ୍ରିୟମାନଙ୍କର ଯେ ଉର୍ଦ୍ଧ ସେ ହେଉଛନ୍ତି ଅଧକ୍ଷଜ, ସେ ହେଉଛନ୍ତି ଭଗବାନ, ତାଙ୍କୁ ଯଦି ଆମେ ଭକ୍ତି କରିବା ସେଇଟା ହେଉଛି ପ୍ରକୃତ ଆମର କର୍ତ୍ତବ୍ୟ, ଇଏ ହେଉଛି ପ୍ରକୃତ ଧର୍ମ, ଏବଂ ଏହି ଧର୍ମ ପାଳନ କରିବା ପାଇଁ କୌଣସି ହେତୁ କୌଣସି କଣ୍ଡିସନ ଦରକାର ନାହିଁ, କୌଣସି କାରଣ ଦରକାର ନାହିଁ, ଏବଂ ଇଏ ଭକ୍ତି ଆଚରଣ କରିବାରେ କୌଣସି ବାଧା ମିଳି ହୋଇପାରିବ ନାହିଁ, ତା'ର ଭକ୍ତି ଆଚରଣରେ କୌଣସି ବାଧା ହୋଇପାରିବ ନାହିଁ, ତେଣୁ ଆ ଦ୍ୱାରା ପ୍ରକୃତରେ ଆତ୍ମା ଆନନ୍ଦିତ ହେବ, ଇଏ ହେଉଛି ପ୍ରକୃତ ଜ୍ଞାନ। ତେଣୁ ଏଠି କୁହାଯାଉଛି ଯେ ଅର୍ଜୁନଙ୍କୁ ଭଗବାନ ସେଥିପାଇଁ କହିଲେ ତମେ ପ୍ରଜ୍ଞାବାଦାଂଶ ଭାଷ ବହୁତ ବିଦ୍ୱାନ ବୋଲି କଥା କହୁଛ, କିନ୍ତୁ ଯେଉଁମାନେ ଯେଉଁ ପ୍ରକୃତ ବିଦ୍ୱାନ ବ୍ୟକ୍ତି ସେମାନେ ପ୍ରାଣବାୟୁ ବିଷୟରେ ଚିନ୍ତା କରନ୍ତି ନାହିଁ, ସେଇ ଅଶୁ କଥା ଏଠି କହୁଛନ୍ତି, ଏ ଅଶୁରେ ମଧ୍ୟ ତମେ ରହିବ ରୁଦ୍ର, ତମେ ଏଠି ମଧ୍ୟ ରହିବ, ଗୋଟେ ହେଲା ହୃଦୟ ରହିବ, ଇନ୍ଦ୍ରିୟମାନଙ୍କ ଭିତରେ ରହିବ, ଏକାଦଶ ଇନ୍ଦ୍ରିୟ ଏକାଦଶ ରୁଦ୍ର, ତାଙ୍କୁ ସେଥିପାଇଁ ତାଙ୍କୁ ଏଗାରଟି ନାମ ଦିଆଯିବ, ଏକାଦଶ ରୁଦ୍ର ବୋଲି କୁହାଯିବ, ପରେ ସେଇଟା କହିବେ ତମେ ଆଗ ବସିସାର ତାପରେ ତୁମେ ତମ ନାମ କହିବି, ବ୍ରହ୍ମା କହୁଛନ୍ତି ତମେ ହୃଦୟରେ ବସ, ସମସ୍ତଙ୍କ ହୃଦୟରେ ବସ, ବ୍ରହ୍ମାଙ୍କ ହୃଦୟରେ ମଧ୍ୟ ସେ ବସିଛନ୍ତି, ବ୍ରହ୍ମାଙ୍କର ମଧ୍ୟ କ୍ରୋଧ ଜାତ ହେଉଛି, ଇଏ ମଧ୍ୟ ରୁଦ୍ରଭାବ ଏଠି ପ୍ରକାଶ ହୃଦୟରେ, ଯାହାର ଏ କ୍ରୋଧଟା ଆସୁଛି ହୃଦୟରୁ, ହୃଦୟରୁ ଜଣେ ମାନେ କ୍ରୋଧ କରୁଛି ବା କାମ କ୍ରୋଧ ଇତ୍ୟାଦି ଏଇସବୁ ହୃଦୟରେ ଆମର ଯେଉଁ ରହିଛି ଆମର ଯେଉଁ ପଞ୍ଚ କ'ଣ ସୂକ୍ଷ୍ମ ଶରୀର ରହିଛି, ଏ ସୂକ୍ଷ୍ମ ଶରୀର ନେଇକିରି ମନଟା ରହିଛି, ଯେଉଁ ପାଞ୍ଚ ପାଞ୍ଚ ମହାଭୂତ ଏବଂ ତିନୋଟି ତତ୍ତ୍ୱ ମନ ବୁଦ୍ଧି ଏବଂ ଅହଙ୍କାର ଏ ତିନୋଟି ଆଠଟି ତତ୍ତ୍ୱରେ ଆମର ଏହି ସୂକ୍ଷ୍ମ ଶରୀର ସୃଷ୍ଟି ହେଇଛି। ବ୍ରହ୍ମାଙ୍କର ମଧ୍ୟ ସେହି ସୂକ୍ଷ୍ମ ଶରୀର ରହିଛି। ତେଣୁ ଏ ଯେଉଁ ସମସ୍ତଙ୍କ ହୃଦୟରେ ଯେଉଁ ଆମେ ରହିଛେ, ଆମେ କେଉଁଠି ରହିଛେ ନା ଆମେ ହୃଦୟରେ ରହିଛେ। ଭଗବତ ଗୀତାରେ ଭଗବାନ କହିଛନ୍ତି ସର୍ବସ୍ୱ ଚାହଂ ହୃଦି ସନ୍ନିବିଷ୍ଟ, ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି ଏବଂ ଭଗବାନ ଯେଉଁଠି ରହିଛନ୍ତି ଆମେ ମଧ୍ୟ ସେଇଠି ରହିଛେ। ଗୋଟିଏ ବୃକ୍ଷରେ ଯେପରି ଦୁଇଟି ପକ୍ଷୀ ବିଷୟରେ ବର୍ଣ୍ଣନା କରାଯାଇଛି ଉପନିଷଦରେ, ସେଭଳି ଭାବରେ ପରମାତ୍ମା ରୂପକ ପକ୍ଷୀ ଏବଂ ଆତ୍ମା ରୂପକ ପକ୍ଷୀ, ଜୀବାତ୍ମା ରୂପକ ପକ୍ଷୀ, ଏଇ ଦୁଇ ଜଣ ଯାକ ସେ ହୃଦୟ ଭିତରେ ରହିଛନ୍ତି। ତେଣୁ ହୃଦୟାଣୀ ହୃଦୟୀ ଇନ୍ଦ୍ରିୟାଣୀ, ଇନ୍ଦ୍ରିୟମାନଙ୍କ ଯେଉଁ ଏଗାରଟି ଇନ୍ଦ୍ରିୟ ରହିଛି, ପାଞ୍ଚଟି କର୍ମେନ୍ଦ୍ରିୟ ଯେଉଁ ହାତ କାନ ଇତ୍ୟାଦି, ହାତ ଗୋଡ଼ ଇତ୍ୟାଦି, ଇଏ ହେଉଛି ପାଞ୍ଚଟି କର୍ମେନ୍ଦ୍ରିୟ ଏବଂ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ଚକ୍ଷୁ କର୍ଣ୍ଣ ଇତ୍ୟାଦି, ପାଞ୍ଚଟି ଜ୍ଞାନେନ୍ଦ୍ରିୟ ଏବଂ ମନ। ତେଣୁ ଏଇ ଏଗାରଟି ଇନ୍ଦ୍ରିୟରେ ତୁମେ ରହିବ ରୁଦ୍ର, ତୁମେ ଏଇ ଏଗାରଟି ଇନ୍ଦ୍ରିୟରେ ରହିବ, ସମସ୍ତଙ୍କ ଇନ୍ଦ୍ରିୟରେ ରହିବ, ତୁମେ ହୃଦୟରେ ରହିବ, ଇନ୍ଦ୍ରିୟରେ ରହିବ। ପ୍ରଭୁ ଆଉ କେଉଁଠି ମୁଁ ରହିବି ନା ଅଶୁ, ଅଶୁ କହିଲେ ପ୍ରାଣବାୟୁ, ଏ ପ୍ରାଣବାୟୁରେ ମଧ୍ୟ ତୁମେ ରହିବ, ପ୍ରାଣବାୟୁରେ ମଧ୍ୟ ସମସ୍ତେ ରହିବ। ତେଣୁ ପ୍ରାଣବାୟୁ ଯେତେବେଳେ ଚାଲିଯାଉଛି ସେତେବେଳେ ରୁଦ୍ର ମଧ୍ୟ ଚାଲିଯାଉଛନ୍ତି। ତେଣୁ ଅଶୁ ପ୍ରଭୁ ଆଉ କେଉଁଠି ରହିବି ନା ବ୍ୟୋମ, ଆକାଶରେ ତୁମେ ରହିବ, ବାୟୁ, ବାୟୁରେ ମଧ୍ୟ ତୁମେ ରହିବ, ଆଉ କେଉଁଠି ନା ଅଗ୍ନିରେ ମଧ୍ୟ ତୁମେ ରହିବ, ଆଉ କେଉଁଠି ନା ଜଳରେ ମଧ୍ୟ ତୁମେ ରହିବ, ପୁଣି ନା ମହି ବା ପୃଥିବୀରେ ମଧ୍ୟ ତୁମେ ରହିବ, ସୂର୍ଯ୍ୟରେ ମଧ୍ୟ ତୁମେ ରହିବ, ଚନ୍ଦ୍ରରେ ମଧ୍ୟ ତୁମେ ରହିବ ଏବଂ ତପସ୍ୟାରେ ମଧ୍ୟ ତୁମେ ରହିବ। ଏ ଏଗାରଟି ସ୍ଥାନ ମୁଁ ତୁମକୁ ଦେଲି, ସ୍ଥାନାନି ଅଗ୍ରେ କୃତାନିତେ, ମୁଁ ତୁମକୁ ପ୍ରଥମେ ଏହି ସ୍ଥାନ ଦେଉଛି, ତୁମେ ବସିସାର ତାପରେ ତୁମ ନାମକରଣ ହେବ। ତେଣୁ ଆମେ କେମିତି ଜାଣିବା ରୁଦ୍ର ବସିଲେ କି ନାହିଁ ହୃଦୟ ଏଗାରଟି ସ୍ଥାନରେ ନା? ଏଠି ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହୁଛନ୍ତି ହୃଦୟରେ ବସିଛନ୍ତି, ପ୍ରକୃତରେ ରୁଦ୍ର ହୃଦୟରେ ବସିଛନ୍ତି। କେମିତି ନା ଆମ କ୍ରୋଧ ଜାହାତ ହେଉଛି, କ୍ରୋଧ ଜାହାତ ହେଉଛି ମାନେ ଏ ରୁଦ୍ର ଭାବ, ରୁଦ୍ର ଯିଏ ବସିଛନ୍ତି ସେଠି କ୍ରୋଧ ତାଙ୍କର ଜାହାତ ହେଉଛି, ତାଙ୍କ ଯେଉଁ ଆମର କ୍ରୋଧ ହେଉଛି ସେଠି ରୁଦ୍ରଙ୍କର ଭାବ ଜାହାତ ହେଉଛି, ହୃଦୟରେ ଆମର କ୍ରୋଧଟା ଆସୁଛି। ତେଣୁ ଇନ୍ଦ୍ରିୟାଣୀ ଏଗାରଟି ଇନ୍ଦ୍ରିୟରେ ଯେଉଁ ରହିଛନ୍ତି ଏ ମଧ୍ୟ କ୍ରୋଧ ଆସୁଛି, ଆମର ଯେଉଁ କ୍ରୋଧ ଆସୁଛି ଆଖି ଲାଲ ପଡ଼ିଯାଉଛି, ଏ ଜ୍ଞାନେନ୍ଦ୍ରିୟ ଲାଲ ପଡ଼ିଗଲା। କର୍ଣ୍ଣ ମଧ୍ୟ ସେହିଭଳି ଭାବରେ ତାର ମଧ୍ୟ ଲକ୍ଷଣ ରହିଛି, ନାସିକା ବହୁତ ଜୋରରେ ନିଶ୍ୱାସ ନେବେ, ନିଶ୍ୱାସ ପ୍ରଶ୍ୱାସ ନେବେ, ବହୁତ କ୍ରୋଧ ହେଇଯାଇଛି, ନିଶ୍ୱାସ ପ୍ରଶ୍ୱାସ ଜୋର ହେଇଯିବ ଚାଲିବ। ତେଣୁ ସେହିଭଳି ଭାବରେ ପାଟି ମଧ୍ୟ କର୍ମଟ ହେବେ, ଦାନ୍ତ କର୍ମଟ କରିବେ, ରାଗିକିରି କ୍ରୋଧରେ ଦାନ୍ତ କର୍ମଟ କରିବେ, ସେସବୁ ଇନ୍ଦ୍ରିୟମାନଙ୍କ ଦ୍ୱାରା ରୁଦ୍ର ଭାବ ପ୍ରକାଶ ହେଉଛି। ଇନ୍ଦ୍ରିୟାଣୀ ମନରେ ମଧ୍ୟ କ୍ରୋଧ ଆସିଯାଉଛି, ମନରେ ପ୍ରଥମେ ମନରେ ଆସୁଛି, ତାପରେ ଏଇ ଇନ୍ଦ୍ରିୟମାନଙ୍କ ପାଖରେ ଆସୁଛି, ପ୍ରଥମେ ହୃଦୟ ଆସୁଛି, ତାପରେ ମନେ ଆସୁଛି, ତାପରେ ଇନ୍ଦ୍ରିୟମାନଙ୍କ ଏ ଯେଉଁ ଗୋଟିଏ ଗୋଟିଏ କରି ବର୍ଣ୍ଣନା କରାଯାଉଛି, ତାପରେ ଅଶୁ ପ୍ରାଣରେ ମଧ୍ୟ ପ୍ରାଣବାୟୁରେ ମଧ୍ୟ ସେ ରହୁଛନ୍ତି, ରୁଦ୍ର ରହିଛନ୍ତି ଏବଂ ବ୍ୟୋମ ଆକାଶରେ ଅଛନ୍ତି, ଅଛନ୍ତି କି ନାହିଁ ଯଦି ଚିନ୍ତା କରିବା, ଏକଥା ମୈତ୍ର ମୁନି କହୁଛନ୍ତି ବିଦୁରଙ୍କୁ, ବିଦୁର କହୁଛନ୍ତି ଚିନ୍ତା କରୁଛନ୍ତି ହଁ ହୃଦୟରେ ଅଛନ୍ତି ମୁଁ ବୁଝିପାରିଲି, କାରଣ କ୍ରୋଧ ଆସୁଛି ଆମର। ବିଦୁର ସାଧାରଣ ବ୍ୟକ୍ତି ନୁହନ୍ତି, ସେ ହେଉଛନ୍ତି ଯମରାଜ, ସମସ୍ତ ଜ୍ଞାନ ସେ ପ୍ରାପ୍ତ ହୋଇଛନ୍ତି, ସେ ହେଉଛନ୍ତି ମହାଜନ ଏବଂ ବ୍ରହ୍ମା ମଧ୍ୟ ଜଣେ ମହାଜନ, ଏମାନେ ସମସ୍ତେ ମହାଜନ। ତେଣୁ ବିଦୁର ଚିନ୍ତା କରୁଛନ୍ତି ହଁ ଠିକ୍ ଅଛି ଆମେ ଜାଣିପାରୁଛେ ହୃଦୟରେ ରହିଛନ୍ତି, ଇନ୍ଦ୍ରିୟମାନଙ୍କ ମଧ୍ୟ ରହିଛନ୍ତି, ତାର ଲକ୍ଷଣ ସବୁ ପ୍ରକାଶ ପାଇଛି ଏବଂ ଅସୁରେ ମଧ୍ୟ ରହିଛନ୍ତି, ବ୍ୟୋମ ଆକାଶରେ ରହିଛନ୍ତି, ପ୍ରକୃତି ରହିଲେ ନା ନାହିଁ, ଭଗବାନ ବ୍ରହ୍ମା ତାଙ୍କୁ ସ୍ଥାନ ଦେଇଦେଲେ ସେ ରହିଲେ ନା ନାହିଁ, ନା ରହିଛନ୍ତି କେମିତି ନା, ଯେଉଁ ଆକାଶରେ ଯେଉଁ ଘଡ଼ଘଡ଼ି ହେଉଛି, ଘଡ଼ଘଡ଼ି ଶବ୍ଦ ହେଉଛି, ସେ ରୁଦ୍ର ଭାବ ପ୍ରକାଶ ହେଉଛି ବ୍ୟୋମରେ ରହିଲେ। ଆଚ୍ଛା ଠିକ୍ ଅଛି ବାୟୁରେ ରହିଛନ୍ତି, ବାୟୁରେ ସତରେ ରହିଲେ ନା ନାହିଁ, ରହିନାହାନ୍ତି ନା, ହଁ ବାୟୁରେ ରହିଛନ୍ତି କେମିତି ନା, ଯେଉଁ ହୁଡ଼ୁହୁଡ଼ୁ ହେଉଛି ବା ମହାବାତ୍ୟା ହେଲା, ଏ ଯେଉଁ 100 କିଲୋମିଟର ବେଗରେ ପବନ ବହିଲା, ଏଥିରେ ରୁଦ୍ରଭାବ ପ୍ରକାଶ କଲେ, ବାୟୁ ରୁଦ୍ରଭାବ ପ୍ରକାଶ କଲେ, ତେଣୁ ସେଠି ମଧ୍ୟ ଶିବଜୀ ଯାଇ ପଶିଯାଇଛନ୍ତି ବାୟୁରେ। ଏବଂ ଅଗ୍ନି, ଅଗ୍ନି ଯେଉଁ ରହିଛି, ଅଗ୍ନି ଯେଉଁ ଶିଖା ରହିଛି, ପ୍ରଦୀପ ହେଉଛି ବହୁତ ଉତ୍ତପ୍ତ, ଜଳିପଡ଼ି ପାଉଁଶ କରିଦେଉଛି, ତେଣୁ ଏଇଟା ମଧ୍ୟ ରୁଦ୍ରଭାବ। ଏବଂ ଜଳରେ, ଜଳରେ ମଧ୍ୟ ଯେତେବେଳେ ଆମେ ଦେଖିବା ସମୁଦ୍ରରେ ଜଳ ରହିଛି, ଢେଉ ବହୁତ ଜୋରରେ ଉତ୍ତାପ, ଯେଉଁ ଆସିଲା ମହାବାତ୍ୟାରେ କେତେ ଭୀଷଣ ଜଳ ଢେଉ ସବୁ ଆସିଲା, ଏ ରୁଦ୍ରଭାବ ପ୍ରକାଶ ହେଲା। ତେଣୁ ମହି ପୃଥିବୀରେ ରହିଲେ ନାହିଁ, ମୈତ୍ରମୁନି ଯଦି ଚିନ୍ତା କରୁଛନ୍ତି, ବିଦ୍ରୋହ ଯଦି ଚିନ୍ତା କରୁଛନ୍ତି, ମୈତ୍ରମୁନି କହୁଛନ୍ତି ମହିରେ ରହିଛନ୍ତି, ଜାଣିନ ମହିରେ ପ୍ରାୟ ଯେଉଁ ହେଉଛି କ'ଣ, ଯେଉଁ ଭୂମିକମ୍ପ ହେଉଛି, ଆମର ଯେଉଁ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ରହିଛନ୍ତି ମୋଦି ସରକାର, ସେ ଯେତେବେଳେ ନେବେ ଶପଥ ନେବେ ସେଦିନ ମହିରେ ଆସିଥିଲା, ରୁଦ୍ରଭାବ ପ୍ରକାଶ ହେଇଥିଲା, ଭୂମିକମ୍ପ ହେଇଥିଲା, ସାରା ପୃଥିବୀରେ ଭୂମିକମ୍ପ ହେଇଯାଇଥିଲା, ଇଏ ଅଶୁଭର ଲକ୍ଷଣ ପ୍ରକାଶ ପାଇଥିଲା। ଇଏ ଅଶୁଭ ଲକ୍ଷଣ ଯୁଧିଷ୍ଠିର ମହାରାଜ ଭାଗବତ ପ୍ରଥମ ସ୍କନ୍ଦ 14 ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି ବିଭିନ୍ନ ପ୍ରକାର ଅଶୁଭ ଲକ୍ଷଣ। ତେଣୁ ଯଦିଓ ପ୍ରଧାନମନ୍ତ୍ରୀ ଆମର ବହୁତ ପପୁଲାର ବହୁତ ଇଏ ରହିଛି, କିନ୍ତୁ ପ୍ରକୃତିର ତରଫରୁ ଏ ଗୋଟେ ଅଶୁଭ ସୂଚନା ଆସିଥିଲା ଯେ ଭୂମିକମ୍ପ ପ୍ରକାଶ ପାଇଥିଲା। ତାପରେ ମୋଦି ସରକାର ନେଲେ, ମୋଦି ଆସି ସରକାର ଗ୍ରହଣ କଲେ, ଆପଣଙ୍କର ମନେ ଥାଇପାରେ। ତେଣୁ ଏଇଭଳି ଭାବରେ ଏହିସବୁ ସ୍ଥାନରେ ରହିଲା ପରେ ସୂର୍ଯ୍ୟରେ ମଧ୍ୟ ରହିଛନ୍ତି, ଶିବଜୀ ରହିଛନ୍ତି। ସୂର୍ଯ୍ୟରେ କେମିତି ରହିଛନ୍ତି ନା, ଏବେ ବାହାରୁଛି ଯେଉଁ କ'ଣ ଆଶୁଘାତ ହେଉଛି, ଏ ରୁଦ୍ରଭାବ ପ୍ରକାଶ କରୁଛନ୍ତି ସୂର୍ଯ୍ୟ ସୂର୍ଯ୍ୟଦେବ ବିବସ୍ୱାନ, ସେ ରୁଦ୍ରଭାବ ପ୍ରକାଶ କରୁଛନ୍ତି, ଆଶୁଘାତରେ ବହୁତ ଲୋକ ମାରିଦେଉଛନ୍ତି, ଏ ରୁଦ୍ରଭାବ ପ୍ରକାଶ ହେଇଛି। ଏବଂ ଚନ୍ଦ୍ରରେ, ଚନ୍ଦ୍ର ତ ଶୀତଳତା ଦେଉଛି, ତାର ସେଥିରେ ରୁଦ୍ରପତି ବସିନାହାନ୍ତି ନା, ସୂର୍ଯ୍ୟରେ ମଧ୍ୟ ବସିଛନ୍ତି। କେମିତି ନା, ବହୁତ ଶନିପାତ ହେଇଯାଉଛି ଚନ୍ଦ୍ରର ଥଣ୍ଡା କିରଣରେ, କାନାଡ଼ାରେ ଏତେ ଥଣ୍ଡା ହେଉଛି ଲୋକ ପୁରା, ଆଉ ବାହାରକୁ ଗଲେ ସେ ଥଣ୍ଡା ବରଫ ହେଇଯିବ ତାଙ୍କର, ଏଭଳି ଶରୀର ହେଇଛି। ସେଥିପାଇଁ ସବୁ ଭଲ ପ୍ରକାର ଦରକାର, ବହୁତ ଗରମ ପୋଷାକ ସବୁ ଦରକାର। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ବାସଦ ଜଗତ ଯାଇଥିଲେ ଆମେରିକାର, ବିଶେଷ ଭାବରେ ଆମର ଭାରତରେ ମଧ୍ୟ ବହୁତ ସାଧୁ ସନ୍ନ୍ୟାସୀ ସବୁ ଯାଇଥିଲେ। ତେଣୁ ସେ ପ୍ରଭୁପାଦ ମହାରାଜଙ୍କୁ ଉପଦେଶ ଦେଲେ, ଏ ପ୍ରଭୁ ପ୍ରଭୁପାଦ ଆପଣ ଯେଉଁ ଆସିଛନ୍ତି, ଏ ପାଶ୍ଚାତ୍ୟ ଜଗତରେ ଆପଣ ଏ ଡ୍ରେସ୍ ପିନ୍ଧିଲେ ଚଳିବ ନାହିଁ, ପାଶ୍ଚାତ୍ୟ ଜଗତରେ ସୁଟ୍ ବୁଟ୍ ପିନ୍ଧିବାକୁ ପଡ଼ିବ, ସୁଟ୍ କୋଟ୍ ଇତ୍ୟାଦି ପିନ୍ଧିବାକୁ ପଡ଼ିବ। କିନ୍ତୁ ପ୍ରଭୁପାଦ ମହାରାଜ କହିଥିଲେ, ମୁଁ ସାଧାରଣ ଲୋକ ଭଳି ମୁଁ କାର୍ଯ୍ୟ କରିବା ପାଇଁ ଆସିନି। ଯତ ଯଦା ଆଚାର୍ଯ୍ୟ ଶ୍ରେଷ୍ଠ ତତ୍ତ୍ୱ ଏବେ ତୋରଜନ ସଜତ ପ୍ରମାଣ କରୁତେ ଲୋକ ସ୍ଥାନ ବର୍ତ୍ତତେ। ଯେଉଁମାନେ ନେତା ହେବେ, ଯେଉଁମାନେ ଆଦର୍ଶ ସ୍ଥାନୀୟ, ସେମାନେ ଯେଉଁ ଆଚରଣ କରିବେ ଅନ୍ୟ ଲୋକମାନେ ସେଟାକୁ ଫଲୋ କରିବେ। ଆଜି ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟ ଜଗତରେ ଆମର ଯେଉଁ ବୈଦିକ ଧର୍ମକୁ ଠିକ୍ ଭାବରେ ସ୍ଥାପନ କରିଥିବାରୁ ସେଠିକାର ପୁରୁଷ ଲୋକମାନେ ମଧ୍ୟ ଏଇ ଧୋତି ପଞ୍ଜାବୀ ପିନ୍ଧୁଛନ୍ତି, ଏବଂ ସ୍ତ୍ରୀ ଲୋକମାନେ ସେମାନେ ସବୁ ଶାଢ଼ୀ ଇତ୍ୟାଦି ପିନ୍ଧୁଛନ୍ତି। ଅର୍ଦ୍ଧଲଗ୍ନ ଅବସ୍ଥାରେ ରହୁଥିଲେ ସେମାନେ ସ୍ତ୍ରୀ ଲୋକମାନେ। ଆମର କିଛି ଦିନ ତଳେ ଫେସବୁକ୍ରେ ଆସିଥିଲା, ଆପଣ ଦେଖିଥିବେ, ଜଣେ ମାତାଜୀ ରୁଷିଆର, ସେ ଏଇଭଳି ଭାବରେ ସବୁ ମଡେଲିଂ କରୁଥିଲେ। କିନ୍ତୁ ତାପରେ ଯେତେବେଳେ ଆମର ଏଇ ଇସ୍କନ ସଂସ୍ଥାକୁ ଗ୍ରହଣ କଲେ, ସେତେବେଳେ ସେ ତାଙ୍କର ଡ୍ରେସ୍ ଚେଞ୍ଜ କରିଦେଲେ, ସୁନ୍ଦର ଭାବରେ ଶାଢ଼ୀ ପରିଧାନ କଲେ, ଏବଂ ସେ ଶାଢ଼ୀ ପରିଧାନ କରି ସେ ଭଗବତ ଗୀତା ପ୍ରଚାର କରୁଛନ୍ତି। ଏଇ ଗୋଟେ ଆସିଥିଲା ଫେସବୁକ୍ରେ, ତାଙ୍କର ଚିତ୍ର ଆସିଥିଲା କିଭଳି ସେଭଳି ଅର୍ଦ୍ଧଲଗ୍ନ ଅବସ୍ଥାରେ ଥିଲେ, ବର୍ତ୍ତମାନ କେମିତି ଏଇ ଗ୍ରହଣ କରି ଇସ୍କନକୁ ଆସି ଦୀକ୍ଷା ଗ୍ରହଣ କରି କେମିତି ସେ ତାଙ୍କର ଡ୍ରେସ୍ରେ ପରିବର୍ତ୍ତନ ହେଇଛି। ସବୁଥିରେ ପରିବର୍ତ୍ତନ ହେଉଛି, ଖାଲି ଡ୍ରେସ୍ରେ ପରିବର୍ତ୍ତନ ହେଇଛି ତା ନୁହଁ, ଖାଦ୍ୟପେୟ ସବୁଥିରେ, ଚିନ୍ତାଧାରା ସବୁଥିରେ ପୁରା ଯେଉଁ ପରିବର୍ତ୍ତନ ଯେଉଁ ରହିଛି, କ'ଣ ଯେମିତି ରିଭଲ୍ୟୁସନ୍ ଯାହାକୁ କୁହାଯାଏ, ରିଭଲ୍ୟୁସନ୍ର ଓଡ଼ିଆ କ'ଣ ହେବ, ବିପ୍ଳବ, ସେଭଳି ଭାବରେ ଏଇଟା ଗୋଟେ ବିପ୍ଳବ। ଆମର ଏଇ ଯେଉଁ ଇସ୍କନ ହଉ ବା ଯେଉଁମାନେ ଏଇ ବୈଷ୍ଣବ ଧର୍ମ ଗ୍ରହଣ କରୁଛନ୍ତି, ଏ ଗୋଟେ ବିପ୍ଳବ ସୃଷ୍ଟି କରୁଛି। ଭାଗବତ ପ୍ରଥମ ସ୍କନ୍ଦ 5 ଅଧ୍ୟାୟରେ ନାରଦ ମୁନି ସେ କଥା କହୁଛନ୍ତି ବ୍ୟାସଦେବଙ୍କୁ, ତଦ ବାଘ ବିସର୍ଗୋ ଜନତାଗ ବିପ୍ଳବ ଯସ୍ମିନ୍ ପ୍ରତି ଶ୍ଳୋକମ ଅବଧବତ୍ୟପି ନାମାନି ଅନନ୍ତସ୍ୟ ଯଶୋଙ୍କିତାନି ଯତ୍ ଶୁଣନ୍ତି ଗାୟନ୍ତି ଗୁଣନ୍ତି ସାଧବ। ଏ ବ୍ୟାସ, ତମେ ଯେଉଁ ତୃପ୍ତି ପାଇପାରୁନ, ତାର କାରଣ ହେଉଛି ତମେ ଯେଭଳି ଭାବରେ ଧର୍ମ ଅର୍ଥ କାମ ମୁଖ୍ୟ ବିସ୍ତାର ଭାବରେ ବର୍ଣ୍ଣନା କରିଛ, ସେହିଭଳି ଭାବରେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିନାହ। ତଦ ବାଘ ବିସର୍ଗ, ସେହି ଭଗବାନଙ୍କର ନାମ ଯେଉଁ ରହିଛି, ଜନତାଙ୍କ ବିପ୍ଳବ, ସେ ଜନତାମାନଙ୍କର ମନୁଷ୍ୟମାନଙ୍କର ଯେଉଁ ପାପ ରାଶି ରହିଛି, ଏ ପାପ ରାଶିକୁ ପୂର୍ଣ୍ଣ ଭାବରେ ବିଧ୍ୱସ୍ତ କରିଦେବ, ଗୋଟେ ବିପ୍ଳବ ସୃଷ୍ଟି କରିବ, ମନୁଷ୍ୟ ଜନସମାଜରେ ବିପ୍ଳବ ସୃଷ୍ଟି କରିବ। ଜନତା ଯସ୍ମିନ୍ ପ୍ରତି ଶ୍ଳୋକମ ଅବଧପତ୍ୟ ବି, ଏମିତି କଥା କହିବାରେ କିଛି ଭୁଲ ଥାଇପାରେ, କିଛି ତ୍ରୁଟି ଥାଇପାରେ, ଆମର ଲେଖାରେ କିଛି ତ୍ରୁଟି ଥାଇପାରେ, ଅବଧପତ୍ୟ ବି, କିନ୍ତୁ ନାମାନି ଅନନ୍ତସ୍ୟ ଯଶୋଙ୍କିତାନି, ସେଇ ଅନନ୍ତଙ୍କର ନାମ ଯେଉଁ ଯଶ ରହିଛି, ଏହାଦ୍ୱାରା ଯଶ ଶୁଣନ୍ତି ଗାୟନ୍ତି ଗୁଣନ୍ତି ସାଧବ। ଯେଉଁମାନେ ସାଧୁବାନ ବ୍ୟକ୍ତି, ସାଧୁ ଶ୍ରେଣୀର ବ୍ୟକ୍ତି, ସେମାନେ ଦେଖନ୍ତି ନାହିଁ ଏ କଥା କହୁଛି ଭୁଲ କହୁଛି, ବା ଏଥିରେ ଭୁଲ ରହିଯାଇଛି, ବା ଏଥିରେ ଗ୍ରାମାଟିକାଲ ମିଷ୍ଟେକ୍ ରହିଛି, ଏଭଳି ସେମାନେ ଦେଖନ୍ତି ନାହିଁ। ଭଗବାନ କଥା କହୁଛନ୍ତି ମାନେ ସେଇଟାକୁ ଗୁଣନ୍ତି, ଯେ ନାମ ଗୁଣନ୍ତି, ନାମାନି ଯଶୋଙ୍କିତାନି, ଯେଉଁ କୁହାଗଲା ପ୍ରଥମ ସ୍କନ୍ଦ 5 ଅଧ୍ୟାୟରେ, ଯେ ତଦ୍ ବାଘ ବିସର୍ଗୋ ଜନତାଗ ବିପ୍ଳବୋ ଯସ୍ମିନ୍ ପ୍ରତି ଶ୍ଳୋକମ ଅବଧବତ୍ୟପି ନାମାନି ଅନନ୍ତସ୍ୟ ଯଶୋଙ୍କିତାନି ଯତ୍ ଶୁଣନ୍ତି ଗାୟନ୍ତି ଗୁଣନ୍ତି ସାଧବ। ଯେଉଁମାନେ ସାଧୁମାନ ବ୍ୟକ୍ତି, ସେମାନେ ଶୁଣନ୍ତି ସେ କଥା, ଭଗବାନ କଥା ଶ୍ରବଣ କରନ୍ତି, ଭକ୍ତି ଏହି ଶ୍ରବଣରୁ ଆରମ୍ଭ ହୁଏ। ତେଣୁ ଯେତେବେଳେ ସମୟ ମିଳେ ଗୁଣୁଗୁଣ ହେଇ ସେ କଥାକୁ କୁହନ୍ତି, ଭଗବାନ ଗୁଣଗାନ କରନ୍ତି, ଭଗବାନଙ୍କ ହରି କୃଷ୍ଣ ହରି କୃଷ୍ଣ 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 ହରି 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 ରାମ ହରେ ରାମ 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 ଜପ କରନ୍ତି, ଭଗବାନଙ୍କ ବିଭିନ୍ନ ନାମ ରୂପ ଗୁଣ ଲୀଳା ଇତ୍ୟାଦି ସେଥିରେ ଗୁଣୁଗୁଣ ହେଇ କହନ୍ତି, ଜପ କରନ୍ତି ଏବଂ ଯେନ୍ ନାମ ଶୁଣନ୍ତି ଗୁଣନ୍ତି ଗାୟନ୍ତି, ଯେ ଯଦି କିଏ ଶ୍ରୋତା ରହିଛନ୍ତି ତାଙ୍କ ପାଖରେ ସେ ଗାନ କରନ୍ତି, ଭଗବାନ କଥା କୀର୍ତ୍ତନ କରନ୍ତି। ଏଇଭଳି ଭାବରେ ଇଏ ଗୋଟେ ବିପ୍ଳବ ସୃଷ୍ଟି କରେ ଜନସମାଜରେ। ଆଜି ପ୍ରଭୁ ପ୍ରକୃତରେ ପ୍ରଭୁପାଦଙ୍କ ଦ୍ୱାରା ଏହି ବିପ୍ଳବଟି ସୃଷ୍ଟି ହେଇଛି ପାଶ୍ଚାତ୍ୟ ଜଗତରେ। ଯୁଆଡ଼େ ଗଲେ ପ୍ରକୃତରେ ସମସ୍ତେ ପଶୁ ଭଳି ଜୀବନଯାପନ କରୁଥିଲେ, କିନ୍ତୁ ଆଜି ଦେଖିବା ଯୁଆଡ଼େ ଗଲେ ଇସ୍କନ କେନ୍ଦ୍ର ସବୁ ରହିଛି, ଶ୍ରୀ ଭଗବାନଙ୍କ ନାମ କୀର୍ତ୍ତନ ଚାଲିଛି, ଭଗବାନ ପୂଜା ଚାଲିଛି, ଭଗବାନ ପ୍ରସାଦ ବିତରଣ ହେଉଛି, ଭଗବାନ ପୁସ୍ତକ ବିସ୍ତରଣ ହେଉଛି। ଏହିସବୁ ବିଭିନ୍ନ ପ୍ରକାର ଗୋଟେ ବିପ୍ଳବ ସାରା ପୃଥିବୀରେ ସୃଷ୍ଟି ହେଇଛି। ତେଣୁ ଏ ଯେଉଁ ସୂର୍ଯ୍ୟ ଚନ୍ଦ୍ର ଚନ୍ଦ୍ର ଏଇଟା କେଉଁ ପ୍ରସଙ୍ଗରେ ଆସିଥିଲା ଏ କଥା? ତେଣୁ ଚନ୍ଦ୍ରରେ ଯେଉଁ ରହିଛି ଚନ୍ଦ୍ରରେ ମଧ୍ୟ ଥଣ୍ଡା ଯେଉଁ ପାଶ୍ଚାତ୍ୟ ଜଗତରେ ସେଠି ବହୁତ ଥଣ୍ଡା ରହିଛି। ପ୍ରଭୁପାଦ ମଧ୍ୟରେ ଯଦି ଯାଇଥିଲେ ତେଣୁ ସେ ତାଙ୍କୁ କହିଲେ ଏ ପାଶ୍ଚାତ୍ୟ ଜଗତର ଏଠିକାର ରୀତିନୀତି ସବୁ ଅଲଗା, ଆପଣ ସୁଟ୍ ବୁଟ୍ ଇତ୍ୟାଦି ପରିଧାନ କରନ୍ତୁ, କିନ୍ତୁ ସିଏ କହିଲେ ନା ନା ଆମର ଯେଉଁ ବୈଦିକ ରହିଛି ରୀତିନୀତି ରହିଛି ଏଇ ଧୋତି ଏବଂ ପଞ୍ଜାବୀ ପରିଧାନ କରି ସେ ସମଗ୍ର ପୃଥିବୀରେ ଚହଳ ସୃଷ୍ଟି କରିଦେଲେ ଏବଂ ଆଜି ସମସ୍ତେ ସେଇ ପ୍ରଭୁପାଦଙ୍କର ଆଜ୍ଞା ଅନୁସାରେ, ସେ ପ୍ରଭୁପାଦଙ୍କ ନିର୍ଦ୍ଦେଶ ଅନୁସାରେ, ସେଇ ପ୍ରଭୁପାଦଙ୍କର ଗାଇଡ଼ାନ୍ସ ଅନୁସାରେ ସମସ୍ତେ ଏଇ ଇସ୍କନ ଧର୍ମ ଗ୍ରହଣ କରି ସାରା ପୃଥିବୀରେ ଲୋକମାନେ ଭଗବାନଙ୍କ ନାମ ନେଉଛନ୍ତି। ତେଣୁ ଏ ଯେଉଁ ଚନ୍ଦ୍ର ରହିଛି, ଚନ୍ଦ୍ରରେ ମଧ୍ୟ ରୁଦ୍ର ରହିଛନ୍ତି, ବହୁତ ଥଣ୍ଡା ରହୁଛି, ଏମିତି ତ ବହୁତ ଥଣ୍ଡା -35°, 40°ହେଇଯାଉଛି। ତେଣୁ ତାପରେ ଆମେରିକା, ରଷିଆ, କାନାଡ଼ା ଇତ୍ୟାଦି ସେ ସବୁ ପାଶ୍ଚାତ୍ୟ ଜଗତରେ ଏ ଚନ୍ଦ୍ର ଯଦିଓ ଆମକୁ ଆନନ୍ଦ ଦେଇପାରୁଛି ଚନ୍ଦ୍ରର ଶୀତଳ କିରଣ, କିନ୍ତୁ ତାଙ୍କୁ ସେ ଆହୁରି ବହୁତ ଥଣ୍ଡା ଲାଗୁଛି, ଶନିପାତ ହେଇଯାଉଛି। ଯେଉଁ ଟେମ୍ପରେଚର ଆମର ରହିଛି 98.4 ନା, ଏତିକି ଆମର ଟେମ୍ପରେଚର ରହିଲେ ଶରୀର ଭିତରେ ସେତିକି ତାପ ରହିଲେ ଆମେ ଠିକ୍ ରହିବା, ଯଦି ଅଧିକା ହେଇଗଲା ତାହେଲେ ଆମକୁ ବହୁତ ଜ୍ୱର ହେଇଯିବ ଏବଂ କମିଗଲେ ନିମୋନିଆ ହେଇଯିବ, ଏଇଭଳି ଭାବରେ ରହିଛି। ସେ ଅଧିକ ହେଇଗଲେ କ'ଣ ତାର ଗୋଟେ ନାଁ ଅଛି। ତେଣୁ ଏଇ ଟେମ୍ପରେଚର ଯେଉଁ ଅଧିକ ହେଇଯାଉଛି ତାମାନେ ସେ ଯେଉଁ ଚନ୍ଦ୍ର ରହିଛନ୍ତି, ଚନ୍ଦ୍ରରେ ଯେଉଁ ଶୀତଳ କିରଣ ରହିଛି ସେ ଶୀତଳ କିରଣ ଦ୍ୱାରା ମଧ୍ୟ ତାପ ଆମର କମିଯାଉଛି, ଶନିପାତ ଆସିଯାଉଛି, ତେଣୁ ସେଠି ମଧ୍ୟ ଶିବଜୀ ରହିଛନ୍ତି। ତେଣୁ ତନ୍ମନ୍ୟୁ କୁମାର ନୀଳ ରୋହିତ ତା ପୂର୍ବରୁ ନାମକରଣ ହେଇଯାଇଛି, ତାଙ୍କ 11 ନାମ କରାଯାଇଛି, ଗତକାଲି ଆଲୋଚନା କରିଥିଲେ ଏ ନାମଟି ସବୁ କରାଯାଇଛି। ତେଣୁ ବର୍ତ୍ତମାନ ତାଙ୍କ ସ୍ଥାନ ପ୍ରଦାନ କଲେ ଯେ ସୂର୍ଯ୍ୟ ଚନ୍ଦ୍ର ତପସ୍ୟାଇବ, ତପସ୍ୟାରେ ମଧ୍ୟ ରୁଦ୍ର ରହିଛନ୍ତି, ଶିବଜୀ ରହିଛନ୍ତି ତପସ୍ୟାରେ। ତେଣୁ ଯଦି ଚିନ୍ତା କରିବେ ବିଦୁର ତପସ୍ୟାରେ କେମିତି ରୁଦ୍ର ରହିବେ, ତପସ୍ୟା ଯେଉଁ ଜଣେ କରୁଛନ୍ତି ଭଗବାନ ବିଷ୍ଣୁଙ୍କର ବିଭିନ୍ନ ପ୍ରକାର ଅବଶ୍ୟ ତପସ୍ୟା ରହିଛି। ଭଗବତ ଗୀତାରେ ଅର୍ଜୁନଙ୍କୁ ଭଗବାନ କହୁଛନ୍ତି, ହେ ଅର୍ଜୁନ ଏ ଜାଣି ରଖ, ଏଇ 3 ଗୁରୁତ୍ୱପୂର୍ଣ୍ଣ କଥା ଜାଣି ରଖ ନା ପ୍ରଭୁ, କ'ଣ ନା ଯଜ୍ଞ ଦାନ ତପସ୍ୟାଇବ ପାବନାନି ମନୀଷିଣାନ୍, ଯଜ୍ଞ ଦାନ ତପ କର୍ମ ନ ତ୍ୟାଜ୍ୟମ କାର୍ଯ୍ୟମ ଏବ ତତ୍। ଯଜ୍ଞ ଦାନ ଏବଂ ତପ ଏ 3 ହେଉଛି ଧର୍ମ ଭିତରେ ଶ୍ରେଷ୍ଠ 3 ରହିଛି, ଉପାୟ ରହିଛି, ଗୋଟେ ହେଉଛି ଯଜ୍ଞ, ଗୋଟେ ହେଉଛି ଦାନ ଏବଂ ଆଉ ଗୋଟେ ହେଉଛି ତପ। ତେଣୁ ଏ ତପସ୍ୟା କେତେ ପ୍ରକାର ନା 9 ତପସ୍ୟା ରହିଛି, ଶାରୀରିକ ତପସ୍ୟା ରହିଛି, ମାନସିକ ତପସ୍ୟା ରହିଛି, ବାର୍ଷିକ ତପସ୍ୟା ରହିଛି, ପୁଣି ଏଇ ପ୍ରତି ତପସ୍ୟା 3 ସତ୍ତ୍ୱ ରଜ ତମ 3 3 ତପସ୍ୟା ରହିଛି। ଏଇଭଳି ଭାବରେ ସମୁଦାୟ 9 ତପସ୍ୟା ବିଷୟରେ ଭଗବାନ ଅର୍ଜୁନଙ୍କୁ କହିଛନ୍ତି ଭଗବତ ଗୀତା 7 ଅଧ୍ୟାୟରେ। ତେଣୁ ଏ ତପସ୍ୟାରେ ମଧ୍ୟ ଆମେ ଯେଉଁ ତପସ୍ୟା କରୁଛେ ସେ ତପସ୍ୟାରେ ମଧ୍ୟ ରୁଦ୍ର ରହିଛନ୍ତି। କେମିତି ତପସ୍ୟାରେ ରୁଦ୍ର ରହିଲେ ନା ତପସ୍ୟା ଯେଉଁ କରାହେଉଛି ଏ ତପସ୍ୟା ଯଦି ପ୍ରକୃତରେ ଜଣେ ଭଗବାନଙ୍କର ଭକ୍ତ ନ ହେବ ତାହେଲେ ଏ ରୁଦ୍ର ଭାବ ଆସି ପହଞ୍ଚିବ। ଜଣେ ଭଗବାନ ଭକ୍ତ ହେଲେ ତାଙ୍କର କ୍ରୋଧ ଶାନ୍ତ ହୋଇପାରିବ, କିନ୍ତୁ ଯଦି ସେ ଭଗବାନ ଭକ୍ତ ନୁହନ୍ତି, ଅନ୍ୟ ଚିନ୍ତା କରୁଛନ୍ତି, ଅନ୍ୟ କଥା ବା ବିଭିନ୍ନ ପ୍ରକାର ଇନ୍ଦ୍ରିୟ ତୃପ୍ତି ପାଇଁ ତପସ୍ୟା କରୁଛନ୍ତି, ତେଣୁ ସେଠି ରୁଦ୍ର ଭାବ ରହିବ, ରୁଦ୍ର ଭାବ କ୍ରୋଧ ଆସିବ ସେଠି। ବିଶେଷ ଭାବରେ ଆମେ ଯେଉଁ କହିଥିଲେ ଅତ୍ରିମୁନିଙ୍କ କଥା କହିଥିଲେ, ଭଗବାନ ତିନି ଭାବରେ ସେଠି ଉପସ୍ଥିତ ହୋଇଥିଲେ, ବ୍ରହ୍ମା ବିଷ୍ଣୁ ଏବଂ ଶିବ। ତେଣୁ ରୁଦ୍ର ଏବଂ ତାଙ୍କର ପତ୍ନୀ ଅନୁସୂୟା, ଯିଏକି କର୍ଦ୍ଦମଙ୍କର କନ୍ୟା, ସେ ଦୁଇ ଜଣ ଯେତେବେଳେ ତପସ୍ୟା କରିଥିଲେ, ଭଗବାନ ତିନି ଭାବରେ ଆବିର୍ଭୂତ ହୋଇଥିଲେ। ତେଣୁ ଭଗବାନ ରୁଦ୍ର ଅତ୍ରି ମୁନି ଏବଂ ଅନୁସୂୟା ସେମାନେ ପ୍ରାର୍ଥନା କରିଥିଲେ ଯେ ଆପଣମାନେ ମୋର ପୁତ୍ର ହୁଅନ୍ତୁ। ତେଣୁ ଭଗବାନ ସେଟାକୁ ସ୍ୱୀକାର କରିଥିଲେ। ତେଣୁ ଭଗବାନ ବିଷ୍ଣୁଙ୍କର ଅଂଶରେ ଦତ୍ତାତ୍ରେୟ ଆସିଛନ୍ତି, ଶିବଜୀଙ୍କର ଅଂଶରେ ଆସିଛନ୍ତି ଦୁର୍ଭାଷା, ବ୍ରହ୍ମାଙ୍କ ଅଂଶରେ ଆସିଛନ୍ତି ଚନ୍ଦ୍ର ବା ସୋମ। ଏଇଭଳି ଭାବରେ ତିନି ପୁତ୍ର ତାଙ୍କର ଜାତ ହୋଇଛନ୍ତି। ତେଣୁ ଏ ଦୁର୍ଭାଷା ଯେ ସେ ରୁଦ୍ରଙ୍କର ଅଂଶ, ଯଦିଓ ସେ ବହୁତ ପ୍ରକାର ତପସ୍ୟା କରିଛନ୍ତି, ଦୁର୍ଭାଷା ଦୁର୍ଭାଷା ତାଙ୍କ ନାମ କାହିଁକି ହେଇଛି ନା, ଦୁର୍ବ ଆସନ ଦୁର୍ବ ଦୁର୍ଭାଷା ସେ ଖାଇକି ରହୁଥିଲେ। ଯେମିତି ଆମର ଇଏ ଧ୍ରୁବ ମହାରାଜ କେବଳ ଘାସ ପତ୍ର ଏତେ ଖାଇକି ରହୁଥିଲେ, ସେଭଳିଆ ଦୁର୍ଭାଷା ସେ ଦୁର୍ବ ଘାସ ଖାଇକିରି ସେ ରହିପାରୁଥିଲେ, ଜୀବନ ଧାରଣ କରୁଥିଲେ, ଏତେ ତପସ୍ୟା ରହିଛି। ଉଗ୍ର ତପସ୍ୟା କରିଥିଲେ, ବହୁତ ପ୍ରକାର ତପସ୍ୟା ଯୋଗ ସିଦ୍ଧି ରହିଛି ତାଙ୍କର, କିନ୍ତୁ ତାଙ୍କର କ୍ରୋଧ ଶାନ୍ତ ହୋଇପାରୁନାହିଁ। କାରଣ ସେ ଶୁଦ୍ଧ ଭକ୍ତ ନୁହନ୍ତି, ବ୍ରହ୍ମା ଭଗବାନଙ୍କର ଶୁଦ୍ଧ ଭକ୍ତ ନୁହନ୍ତି। ସେଥିପାଇଁ ଅଷ୍ଟାଙ୍ଗ ଯୋଗ ସେ ଆଚରଣ କରିଛନ୍ତି, ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ବହୁତ ପ୍ରକାର ଯୋଗ ସିଦ୍ଧି ରହିଛି। ଏମିତି ରାଗିଗଲେ, କ୍ରୋଧ ପ୍ରକାଶ କଲେ, ସେଠି ରୁଦ୍ରଭାବ ପ୍ରକାଶ କଲେ, ଅମ୍ବରୀଶଙ୍କ ପ୍ରତି ଅପରାଧ କରିଦେଲେ, ଅମ୍ବରୀଶ ଯେଉଁ ଅମ୍ବରୀଶ ଜଣେ ଭକ୍ତ, ଭଗବାନ ଭକ୍ତ ସେ ସମସ୍ତଙ୍କୁ ଶ୍ରେଷ୍ଠ, ଏଇଟାକୁ ଭଗବାନ ପ୍ରଦର୍ଶନ କରିଛନ୍ତି ଭାଗବତ ନବମ ସ୍କନ୍ଧରେ। ସେ କଥା ମଧ୍ୟ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ ମଧ୍ୟ କହିଛନ୍ତି, ପ୍ରକୃତରେ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ସମସ୍ତଙ୍କଠୁ ଶ୍ରେଷ୍ଠ। ମୁକ୍ତାନାମ ଅପି ସିଦ୍ଧାନାମ ନାରାୟଣ ପରାୟଣ ସୁଦୁର୍ଲଭ ପ୍ରଶାନ୍ତ ଆତ୍ମା କୋଟିଶ୍ୱପି ମହାମୁନି। ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି ଅନ୍ତିମରେ ସେମାନେ ମୁକ୍ତି ପ୍ରାପ୍ତ ହେଉଛନ୍ତି, କିନ୍ତୁ ତାଙ୍କଠାରୁ ମଧ୍ୟ ଏ ଭକ୍ତ ଯିଏ ଶ୍ରେଷ୍ଠ। ମୁକ୍ତାନାମ ଅପି ସିଦ୍ଧାନାମ, ଯେଉଁମାନେ ଅଷ୍ଟାଙ୍ଗ ଯୋଗ ଆଚରଣ କରୁଛନ୍ତି, ଯେମିତି ଦୁର୍ବାସ ମୁନି ଅଷ୍ଟାଙ୍ଗ ଯୋଗ ସେ ଆଚରଣ କରିଥିଲେ, ଯୋଗ ସିଦ୍ଧି ପ୍ରାପ୍ତ ହୋଇଥିଲେ, କିନ୍ତୁ ତଥାପି ଯୋଗୀ ସେ ସିଦ୍ଧମାନଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ ହେଉଛନ୍ତି ଭକ୍ତ। ମୁକ୍ତାନାମ ଅପି ସିଦ୍ଧାନାମ ନାରାୟଣ ପରାୟଣ, ଯେଉଁମାନେ ନାରାୟଣଙ୍କର ଭକ୍ତ, ଯେଉଁମାନେ ନାରାୟଣ ପାଇଁ ଜୀବନ ପ୍ରାଣକୁ ଉତ୍ସର୍ଗ କରୁଛନ୍ତି ସେ ଭଗବାନଙ୍କର ଭକ୍ତ, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ। କାହିଁକି ନା ସୁଦୁର୍ଲଭ ପ୍ରଶାନ୍ତ ଆତ୍ମା, ଏଇଭଳି ଭକ୍ତ ହେଉଛନ୍ତି ବହୁତ ଦୁର୍ଲଭ। କାହିଁକି ନା ସେ ପ୍ରଶାନ୍ତ ଆତ୍ମା, ଅନ୍ୟମାନେ କେବେ ପ୍ରଶାନ୍ତ ଆତ୍ମା ହୋଇପାରିବେ ନାହିଁ, ଜ୍ଞାନୀ ପ୍ରଶାନ୍ତ ଆତ୍ମା ହୋଇପାରିବେ ନାହିଁ, ଯୋଗୀ ମଧ୍ୟ ପ୍ରଶାନ୍ତ ଆତ୍ମା ହୋଇପାରିବେ ନାହିଁ। ତେଣୁ ଏଇଭଳି ଭାବରେ ଜଣେ ଭକ୍ତ କୋଟିଶ୍ୱପି ମହାମୁନି, ଗୋଟିଏ ଭକ୍ତମାନଙ୍କ ଭିତରେ ବା ଗୋଟିଏ ଜୀବମାନଙ୍କ ଭିତରେ ସେଇଭଳି ଭାବରେ ଜଣେ ମିଳିବା, ଭଗବାନଙ୍କୁ ଭକ୍ତ ମିଳିବା ବହୁତ କଷ୍ଟ, ସୁଦୁର୍ଲଭ। ତେଣୁ ଦୁର୍ବାସା ମୁନି ସେ ଭାବୁଥିଲେ ଏ ଭକ୍ତମାନେ ଏତେ ଉନ୍ନତ ନୁହନ୍ତି, ମୋର ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, କିନ୍ତୁ ଲୋକମାନେ କାହିଁକି ମୋର ଏତେ ପ୍ରଶଂସା କରୁନାହାନ୍ତି, ଅମ୍ବରୀଶଙ୍କର ବହୁତ ପ୍ରଶଂସା କରୁଛନ୍ତି। ଅମ୍ବରୀଶ କ'ଣ ସାଧାରଣ, ଯଦିଓ ସେ ରାଜା, ସମଗ୍ର ପୃଥିବୀର ରାଜା, କିନ୍ତୁ ମୁଁ ହେଉଛି ଋଷି, ମୁଁ ଅଷ୍ଟାଙ୍ଗ ଯୋଗ ସିଦ୍ଧି ଲାଭ କରିଛି, ତାର କିଛି ଯୋଗ ସିଦ୍ଧି ନାହିଁ, ସେ ଖାଲି ଭକ୍ତି କରୁଛି, ମହାମନ୍ତ୍ର ଖାଲି କୀର୍ତ୍ତନ କରୁଛି, ଆଉ କିଛି କରୁନି ସେ, ତାହେଲେ ସେ କେମିତି ଶ୍ରେଷ୍ଠ ହୋଇଗଲା, ଲୋକମାନେ କାହିଁକି ତାର ଏତେ ପ୍ରଶଂସା କରୁଛନ୍ତି। ତେଣୁ ତା ପ୍ରତି ତାଙ୍କର କ୍ରୋଧ ଥିଲା, ଏ ରୁଦ୍ରଭାବ ଥିଲା, ସେ ତ ସହଜେ ରୁଦ୍ରଙ୍କର ଅଂଶରେ ଜାତ ହୋଇଛନ୍ତି, ତେଣୁ ତାଙ୍କର ରୁଦ୍ରଭାବ ଜାତ ହେବା ସ୍ୱାଭାବିକ। ତେଣୁ ଗୋଟେ ଦିନ ବୃନ୍ଦାବନରେ ଗୋଟେ ଏକାଦଶୀ ତିଥିରେ ଆସି ପହଞ୍ଚିଗଲେ ଦୁର୍ବାସା, ଖାଲି ଏକୁଟିଆ ଆସିନାହାନ୍ତି, ତାଙ୍କର ଶିଷ୍ୟମାନଙ୍କ ସହିତ ଆସିଛନ୍ତି, ଏବଂ ଅମ୍ବରୀଶ ମହାରାଜ ତାଙ୍କୁ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ ଆତିଥ୍ୟ ଗ୍ରହଣ କରିବା ପାଇଁ କହିଛନ୍ତି, ଅନୁରୋଧ କରିଛନ୍ତି। ତେଣୁ ସେ ଯାଇଛନ୍ତି ଯମୁନା ନଦୀରେ ସ୍ନାନ କରିବା ପାଇଁ। ଯମୁନା ନଦୀରେ ସ୍ନାନ କଲାବେଳେ ଦେଖୁଛନ୍ତି ସମୟ କେତେ ହେଲା, ପାରଣ ଟାଇମ୍ ବଢ଼ିଲା ନା ନାହିଁ, ଜାଣିଶୁଣିକିରି ଡେରି କରି ଆସୁଛନ୍ତି, ଦେଖିବା କ'ଣ କରୁଛି ଅମ୍ବରୀଶ। ତେଣୁ ଅମ୍ବରୀଶ ଏଣେ ଚିନ୍ତା କଲେ, ଦ୍ୱନ୍ଦ୍ୱରେ ପଡ଼ିଗଲେ, ଏକାଦଶୀ ପାରଣା ବର୍ତ୍ତମାନ ହେବ, ଦ୍ୱାଦଶୀ ତିଥି ଆସିଛି, ସମୟ ଗଡ଼ିଗଲେ ଏକାଦଶୀ ବ୍ରତର ଫଳ ସେ ପ୍ରାପ୍ତ ହୋଇପାରିବେ ନାହିଁ, ତେଣୁ କ'ଣ ନିୟମ କ'ଣ କହୁଛି ପଣ୍ଡିତମାନଙ୍କୁ ପଚାରିଲେ, ପଣ୍ଡିତମାନେ ମଧ୍ୟ କିଛି କହିପାରିଲେ ନାହିଁ। ତେଣୁ ନିଜେ ଯିଏ ଭକ୍ତ ସେ ହେଉଛି ଶ୍ରେଷ୍ଠ ପଣ୍ଡିତ। ତେଣୁ ସିଏ କହିଲେ, ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଜଳ ଗ୍ରହଣଟା ସେଇଟା ଖାଦ୍ୟରେ ଯିବ, ପୁଣି ଖାଦ୍ୟରେ ଯିବ ନାହିଁ, ଉପବାସରେ ଯିବ, ପୁଣି ଖାଦ୍ୟ ଗ୍ରହଣରେ ଯିବ, ଦୁଇ ପ୍ରକାର ଅଛି। ତେଣୁ ସେ ଜଳ ଗ୍ରହଣ କଲେ, ଗଣ୍ଡୁ ସେ ଜଳ ତୁଳସୀ ଗ୍ରହଣ କଲେ। ତେଣୁ ଏଇଗୁଡ଼ା ହେଲା ତାଙ୍କର ଅପରାଧ, ଯେଉଁଥିପାଇଁ ଦୁର୍ବାସା କ୍ରୋଧ ପ୍ରକାଶ କରି
ଆସି ନିଜର ଜଟାରୁ ଗୋଟିଏ ଜଟା କାଢ଼ିକିରି ଉଖାଡ଼ିକିରି ତାକୁ ଛାଡ଼ିଦେଲେ, ଗୋଟେ ଅଗ୍ନି କୃତିଆ ନାମକ ରାକ୍ଷସ ସୃଷ୍ଟି କରିଦେଲେ, ଅଗ୍ନି ଜ୍ୱଳନ୍ତ ଅଗ୍ନି, ସେ ଆସିଗଲା ଅମ୍ବରୀଶ ମହାରାଜକୁ ଜାଳିବା ପାଇଁ। କିନ୍ତୁ ଭଗବାନ କହିଛନ୍ତି ଅର୍ଜୁନକୁ, ହେ ଅର୍ଜୁନ ତମେ ଘୋଷଣା କର ଯେ ମୋର ଭକ୍ତର କେବେ ହେଲେ ବିନାଶ ନାହିଁ। ତେଣୁ ଅମ୍ବରୀଶଙ୍କର ପାଇଁ, ଅମ୍ବରୀଶ ଯେ ଭଗବାନଙ୍କ ଭକ୍ତ, ଯେ ଭକ୍ତ ପରାଧୀନ, ସେ ସ୍ୱୀକାର କରିଛନ୍ତି ମୁଁ ହେଉଛି ଅହମ୍ ଭକ୍ତ ପରାଧୀନ। ସେଥିପାଇଁ ଆମର ପ୍ରଭୁ ପ୍ରତାପଦ୍ର ପ୍ରଭୁ ସେଇ କଥାଟି ଲେଖିଛନ୍ତି, ଆସିବାରେ ମନ୍ଦିରକୁ ଆସିବାବେଳେ ପ୍ରଥମେ ସେଇଟା ଲେଖିଛନ୍ତି, ଅହମ୍ ଭକ୍ତ ପରାଧୀନ, ମୁଁ ଭକ୍ତର ଅଧୀନ। ତେଣୁ ଭକ୍ତର ଅଧୀନ ଭଗବାନ ଅଛନ୍ତି ମାନେ ଚକ୍ର ମଧ୍ୟ ରହିଛି ଭଗବାନଙ୍କର, ଭକ୍ତଙ୍କର ଅଧୀନରେ। ସୁଦର୍ଶନ ଚକ୍ର ଆସି ସେ କୃତ୍ୟା ନାମକ ରାକ୍ଷସକୁ ଜାଳିଦେଲା ଏବଂ ଦୁର୍ବାସା ମୁନିଙ୍କ ପଛରେ ଧାଇଁଲା। ଦୁର୍ବାସା ମୁନି କେଉଁଠି ରକ୍ଷା ପାଇପାରିଲେ ନାହିଁ, ଜଳରେ ମଧ୍ୟ ଅଗ୍ନିର ଉତ୍ତାପ ଅନୁଭବ କଲେ। ସେ ଗର୍ଭଧକ ଜଳରେ ପ୍ରବେଶ କରିଗଲେ, ସେଠି ମଧ୍ୟ ଅଗ୍ନି ଭଳି ବହୁତ ଉତ୍ତାପ ସେ ପ୍ରାପ୍ତ ହେଲେ, ଉତ୍ତପ୍ତ ହେଇଗଲେ। ସେ ଯେଉଁ ତପସ୍ୟା କରିକି ଯେତିକି ଉତ୍ତାପ ପ୍ରାପ୍ତ ହେଇନଥିଲେ, ଏଇ ବର୍ତ୍ତମାନ ତାଠୁ ଅଧିକ ତପ୍ତ ତାପ ସେ ପ୍ରାପ୍ତ ହେଲେ ଏବଂ ସମସ୍ତଙ୍କ ପାଖକୁ ଯାଇଛନ୍ତି, କେହି ତାଙ୍କୁ ରକ୍ଷା କରିପାରିନାହାନ୍ତି। ବ୍ରହ୍ମା ରକ୍ଷା କରିପାରିନାହାନ୍ତି, ଶିବଜୀ ଯେ ତାଙ୍କର ଅଂଶରେ ସେ ଆସୁଛନ୍ତି, ଶିବଜୀ ମଧ୍ୟ ତାଙ୍କୁ ରକ୍ଷା କରିପାରିଲେ ନାହିଁ। ଏବଂ ସ୍ୱୟଂ ଭଗବାନ ବିଷ୍ଣୁଙ୍କ ପାଖକୁ ଗଲେ, ବୈକୁଣ୍ଠ ଲୋକକୁ ଗଲେ, ଭଗବାନ ମଧ୍ୟ ତାକୁ ରକ୍ଷା କରିପାରିଲେ ନାହିଁ। କାହିଁକି ନା ସେ କହିଲେ ମୁଁ ତୁମକୁ ରକ୍ଷା କରିପାରିବି ନାହିଁ। ଦୁର୍ବାସା କହୁଛନ୍ତି ପ୍ରଭୁ ଆପଣଙ୍କ ସେ ଚକ୍ର ଆପଣ ଆଜ୍ଞା ଦେଲେ ସେ ବନ୍ଦ ହେଇଯିବ ନା? ନା, ମୁଁ ତ ମୋର ଅଧୀନରେ ନାହିଁ, ଆଉ ମୁଁ କେମିତି ତାକୁ ଆଜ୍ଞା ଦେବି? ମୁଁ ପୁରା ମୋର ଭକ୍ତର ଅଧୀନରେ, ଅହମ୍ ଭକ୍ତ ପରାଧୀନ। ତେଣୁ ତୁମେ ଯାଅ, ସେଇ ଭକ୍ତର ଯଦି ତୁମେ ଦୋଷୀ କ୍ଷମା ପ୍ରାର୍ଥନା କରିବ ତାହେଲେ ସିଏ ତୁମକୁ ରକ୍ଷା କରିପାରିବେ, ଆଉ କିଏ ରକ୍ଷା କରିପାରିବେ ନାହିଁ। ତେଣୁ ଏଇଭଳି ଭାବରେ ଯେତେବେଳେ ଦୁର୍ବାସା ଆସି ପହଞ୍ଚିଲେ ଅମ୍ବରୀଶଙ୍କ ପାଖରେ, ଏକ ବର୍ଷ ବିତି ଯାଇଥିଲା। ଅମ୍ବରୀଶ ସେଇଭଳି ଭାବରେ ରହିଥିଲେ ଖାଦ୍ୟ ଗ୍ରହଣ ନକରି। ତେଣୁ ଦୁର୍ବାସା ଯେତେବେଳେ ଆସି ଶରଣ ନେଲେ, ଦୁର୍ବାସାଙ୍କୁ ସେ କ୍ଷମା କ'ଣ କରିବେ, ସିଏ ବରଂ ନିଜେ କ୍ଷମା ପ୍ରାର୍ଥନା କରୁଛନ୍ତି, ମୁଁ ଆପଣଙ୍କୁ ଏତେ ଦୁଃଖ ପ୍ରଦାନ କଲି। ତେଣୁ ସୁଦର୍ଶନ ଚକ୍ରକୁ ସେ ବହୁତ ପ୍ରକାର ସ୍ତୁତି କରିକିରି ସୁଦର୍ଶନ ଚକ୍ରକୁ ସ୍ଥାନ୍ତ କରିଛନ୍ତି। ତାପରେ ସେ ତାଙ୍କୁ ପ୍ରସାଦ ଦେଇକରି ତାପରେ ସେ ପ୍ରସାଦ ଗ୍ରହଣ କରିଛନ୍ତି। ଏଇଭଳି ଭାବରେ ତପସ୍ୟାରେ ମଧ୍ୟ ରୁଦ୍ର ରହିଛନ୍ତି ବା କ୍ରୋଧ ଆସୁଛି। ତପସ୍ୟା ଜଣେ କଲେ ବିଶେଷ ଭାବରେ ଯେତେବେଳେ ଆମେ ତପସ୍ୟା କରୁଛେ ସେତେବେଳେ ଆମେ କ୍ରୋଧ ହେଇଯାଉଛେ, କାରଣ ଆମେ ଖାଇନେ, ଖାଇବା ପିଇବା କରିନେ, କ୍ରୋଧଟା ଅଧିକ, କାରଣ ରୁଦ୍ର ଭାବ ସେଠି ଅଧିକ ଆସିଯାଉଛି। ତପସ୍ୟା ସମୟରେ ରୁଦ୍ର ଭାବଟା ବେଶୀ ଆସେ। ତେଣୁ ସେଇ କଥା କହୁଛନ୍ତି, ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ଭାଗବତର ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛି, ଯେଉଁ ଶ୍ଳୋକକୁ ସେ ପ୍ରଭୁପାଦ ମହାରାଜ ଏଠି ଉଦାହରଣ କରିଛନ୍ତି, ସେଟାକୁ ନେଇଛନ୍ତି। ଜେନିୟର ବିନ୍ଦାକ୍ଷ ବିମୁକ୍ତ ମାନିନ ତୈୟସ୍ତ ଭାବା ଅବିଶୁଦ୍ଧ ବୁଦ୍ଧୟ ଆରୁହ୍ୟ ପୃଚ୍ଛୀଣ ପରଂ ପଦଂ ତଥା ପତନ୍ତି ଅଧ ଅନାଦୃତ ଦୁଷ୍ମନ୍ଦ ଗ୍ରହ। ଯେଉଁମାନେ ଭଗବାନଙ୍କର ଶରଣ ନେଇନାହାନ୍ତି, ଭଗବାନ ଏତେ ସୁନ୍ଦର ପଦ୍ମ ଭଳି ତାଙ୍କର ମୁଖ ରହିଛି, ସେ ପାଦ ମଧ୍ୟ ସେଇଭଳି ଭାବେ ପଦ୍ମ ଭଳି, କିନ୍ତୁ ସେଇ ଅରବିନ୍ଦାକ୍ଷ ଏତେ ସୁନ୍ଦର ମୁଖକୁ ଆମେ ଯଦି ନ ଦେଖିବା, ମୁହଁ ବୁଲେଇଦେବା, ତାହେଲେ ଯେମିତି ସୂର୍ଯ୍ୟ ଉଦୟ ହେଲେ ପଦ୍ମ ଜାତ ହେଉଛି, ସୂର୍ଯ୍ୟ ଅସ୍ତ ହେଇଗଲେ ପଦ୍ମ ବନ୍ଦ ହେଇଯାଉଛି, ସେଇଭଳି ଭାବରେ ଆମେ ଯଦି ଭଗବାନଙ୍କ ମୁଖ ପଦ୍ମକୁ ନ ଦେଖିବା ତାହେଲେ ଆମେ ସେଇଭଳି ଅନ୍ଧକାର ଭିତରେ ରହିବା। ଜେନିୟର ବିନ୍ଦାକ୍ଷ ବିମୁକ୍ତ ମାନିନ ତୈୟସ୍ତ ଭାବାତ ବିଶୁଦ୍ଧ ବୁଦ୍ଧୟ, ତେଣୁ ତାଙ୍କର ବୁଦ୍ଧି ଶୁଦ୍ଧ ହେଇନାହିଁ। ତେଣୁ ଯଦିଓ ସେମାନେ ବହୁତ ତପସ୍ୟା କରୁଛନ୍ତି, ଆରୁହ୍ୟ ପୃଚ୍ଛେଣଂ ପରଂ ପଦଂ, ଯଦିଓ ସେମାନେ ବ୍ରହ୍ମପଦ ପ୍ରାପ୍ତ ହେଉଛନ୍ତି, କିନ୍ତୁ ସେଠୁ ମଧ୍ୟ ତାଙ୍କର ପତନ ହେଇଯାଉଛି, ଯେହେତୁ ସେମାନେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇନାହାନ୍ତି। ତେଣୁ ଏଇଭଳି ଭାବରେ ରୁଦ୍ରଙ୍କର 11ଟି ନାମ କଲେ, 11ଟି ନାମ ପରେ ବର୍ତ୍ତମାନ ତାଙ୍କୁ 11ଟି ସ୍ଥାନ ପ୍ରଦାନ କଲେ, ତାପରେ ତାଙ୍କୁ 11ଟି ପତ୍ନୀ ମଧ୍ୟ ପ୍ରଦାନ କରିବେ ଏବଂ ତାଙ୍କୁ କହିବେ ତୁମର କାର୍ଯ୍ୟ ହେଉଛି ତୁମେ ପ୍ରଜା ସୃଷ୍ଟି କର। ଏଇଭଳି ଭାବରେ ପରେ ଆଲୋଚନା କରାବା ଆଉ କରାଯିବ, ଆମ କଥାକୁ ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାୟୀ ଗୌର ପ୍ରମାନନ୍ଦୀ ଜୟ ଶ୍ରୀ ପ୍ରଭୁପାଦ ମହାରାଜ।